부탁으로.
ज्ञान आख्यातम कहली बुहाद बुह्य बा गुप्त बुह्य तरंग अधिक गुप्त मया मो द्वारा विमृश्य चिंता करी एतत् यहा अशेषेण पूर्ण भावे यथा जेपरी इच्छसि भावुछ तथा सेहीपरी गुरु कर प्रकरण बात यहीपरी मु अत्यंत बुहतम ज्ञान कथा तुमको कहली वर्तमान ए संबंध में भल रकम चिंता करी जहाँ भावुच ता कर भगवान अर्जुन को ब्रह्मभूत ज्ञान कथा कही सारी जे ब्रह्मभूत अवस्था अच्छी से प्रसन्न अटे से किसी दुख कैर ना कि इच्छा कैर ना ताकि बृहतम ज्ञान कथा कृष्ण मध्य परमात्मक ज्ञान कथा कही ब्रह्म ज्ञान किंतु यह उन्नतर अटे एटे भगवान श्रीकृष्ण अर्जुन कहते से जपरी भावुंट से पारती जीवर क्षुद्र स्वाधीनता पर भगवान हस्तक्षेप करती ना भगवद गीतार भगवान सब दिग्वर बुझाई कहते किपर व्यक्ति तार जीवन यात्रा को उन्नत करपर अर्जुन को प्रदत्त सर्वोत्तम उपदेश है हृदय परमात्मा को शरण में आसवा उत्तम विचार बुद्धि अनुसरण कर व्यक्ति परमात्मा का आदेश अनुजाई कार्य करने को प्रस्तुत होगा उचित तद्वारा से दृढ़ भाव कृष्ण चेतन स्थिर हो पार ताकि मानव जीवन अंतिम सिद्ध अवस्था परम पुरुष भगवान अर्जुन को प्रत्यक्ष भाव युद्ध करने को आदेश देते परमेश्वर शरण में आसवा जीव पक्षे परम कल्याणकर अटे परमेश्वर मंगल कथा किसी ना शरण में आसा पूर्व व्यक्ति को भल भाव तार विचार बुद्धि प्रयोग कर काम करने को स्वाधीनता दि जाए परमेश्वर भगवान उपदेश को ग्रहण करार सर्वोत्तम पंथा ए प्रकार उपदेश कृष्ण प्रकृत प्रतिनिधि गुरु के मध्यम आसे तेणु भगवद गीत तीन प्रकार ज्ञान भगवान प्रदान कर भगवद गीता होची समस्त जिते वेद उपनिषद सब कुछ सार भगवद गीतार भगवान दे सर्वोपनिषद गाव दुग्धा गोपाल नंदन पार्थवत्सा सिद्धिभोक्ता दुग्धम गीता मृत महत समस्त उपनिषद और वेदर को यदि गोटे गाई सहित तुलना कराए तो गोपाल नंदन कृष्ण ये गाई को दुहुंट एवं गाई को दुहापी आम गोटे बाछुरी दरकार से भाव में पार्थ होती वर्षा पार्थ होती वर्षा गोटे बाछुरी भली से सब विभिन्न प्रश्न पचार जो प्रश्न उत्तर में भगवान ये भगवद गीतार ज्ञान प्रदान करदि अर्जुन मो नई था सी जी प्रश्न पचार न था युद्ध हो जाता दीपटे शख बजा सरी अर्जुन बर्तमान युद्ध बंद कर मत मोर दुईपट सेना मध्य रथ को स्थापन कर उद्देश्य हूँ मुझे दर्शन फास्ट देखी युद्ध मुझी तो कमी कई मो सह योद्यम मो सहित किए युद्ध करवाक आस देखिकपर युद्ध आरंभ करवा ये कौन तेणु अर्जुन जदि विषादग्रस्त न होते अर्जुन जब भगवान शरण में न जाई था अर्जुन जदि से ठीक अच्छे ये भाव में युद्ध आरंभ करवा युद्ध आरंभ हो जाता आगवदीतार ज्ञान भगवान को देखा पड़ न था कि भगवान चाहते भगवान ये भगवदगीता समस्त ज्ञान भगवान प्रदान करेंगे धर्म स्थापन करेंगे परित्राण साधु मान रक्षा करेंगे त्राण करेंगे आनंद प्रदान करेंगे जो मैंने दुष्कृत व्यक्ति ଯେଉଁମାନେ ଅସାଧୁ ବ୍ୟକ୍ତି ସେମାନଙ୍କୁ ଭଗବାନ ବିନାଶ କରିବେ ଏବଂ ଧର୍ମ ସ୍ଥାପନ କରିବେ। ଏଇ ଭଗବାନଙ୍କର ଯେଉଁ ଆସିବାର ଉଦ୍ଦେଶ୍ୟ ଯେଉଁ ରହିଛି ତା ଦେହରୁ ଭଗବାନ କହୁଛନ୍ତି ଏଇ ତିନୋଟି ହେଉଛି ମୋର କାରଣ। ସେ ଅନ୍ୟାନ୍ୟ କାରଣ ସବୁ ରହିଛି କିନ୍ତୁ ଭଗବାନ ଭଗବତ ଗୀତାରେ କହୁଛନ୍ତି ଏ ତିନୋଟି କାରଣ ପାଇଁ ମୁଁ ଆସୁଛି। ତେଣୁ ଏଇ ଯେଉଁ ଧର୍ମର ଜ୍ଞାନ, ଭଗବାନ ଯଦି ଧର୍ମ ପ୍ରଦାନ ନ କରିବେ ତାହେଲେ କେହି ଲୋକମାନେ ଧର୍ମ ଜାଣିବେନି। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାନକଂ ଶରଣଂ ବ୍ରଜ ଯେଉଁଟା କହିଲେ ଏଇଟାକୁ ଲୋକମାନେ ବୁଝିପାରୁନାହାନ୍ତି ପ୍ରକୃତିରେ କ'ଣ ଆର କ'ଣ ପାଇଁ ଏଇଟା କହୁଛନ୍ତି। କାରଣ ପ୍ରଥମେ ତ କହିଲେ ମୁଁ ତ ଧର୍ମ ସ୍ଥାପନ କରିବା ପାଇଁ ଆସି ପୁଣି ଅନ୍ତିମରେ କ'ଣ କହୁଛନ୍ତି ସର୍ବଧର୍ମ ପରିତ୍ୟଜ୍ୟ ସମସ୍ତ ଧର୍ମକୁ ତ୍ୟାଗ କର। ଲୋକମାନେ ଯେଉଁମାନେ ଏଇ ପରମ୍ପରାରେ ନ ଆସିବେ, ଗୁରୁ ଶିଷ୍ୟ ପରମ୍ପରାରେ ନ ଆସିବେ ଆର ଅର୍ଥକୁ ସେମାନେ ବୁଝିପାରିବେନି। ତେଣୁ ଭଗବାନ ଏଇ ଧର୍ମ ସ୍ଥାପନ କରୁଛନ୍ତି। ଧର୍ମ ପ୍ରକୃତ କ'ଣ ସେଟା ଆମର ଏଇ ଭାଗବତ ଧର୍ମଟା କୁହନ୍ତି। ଭଗବାନଙ୍କ ଦ୍ୱାରା ଯେଉଁ ସ୍ଥାପିତ ଧର୍ମକୁ ତାକୁ ଭାଗବତ ଧର୍ମ ବୋଲି କୁହାଯାଉଛି। ଇଏ ହେଉଛି ପ୍ରକୃତ ଧର୍ମ। ଏବଂ ଯେତେ ମହାଜନମାନେ ଅଛନ୍ତି, ଯେତେ ଉନ୍ନତ ଭକ୍ତ ସବୁ ଅଛନ୍ତି, ସେମାନେ ଏଇ ଭାଗବତ ଧର୍ମ ଅନୁସାରେ କାର୍ଯ୍ୟ କରନ୍ତି ବା ତାଙ୍କର ଯାହା କଥା କୁହନ୍ତି, ଯାହା କାର୍ଯ୍ୟ କରନ୍ତି, ତାଙ୍କ ଜୀବନ ହେଉଛି ସେଇ ତାଙ୍କ ସେଥିପାଇଁ ଭାଗବତ ବୋଲି କୁହାଯାଉଛି। ଭଗବାନଙ୍କର କଥା ଅନୁସାରେ, ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ହେଉଛନ୍ତି ଭାଗବତ। ତିନି ପ୍ରକାର ଭାଗବତ କଥା କୁହାଯାଉଛି। କନିଷ୍ଠ ଭାଗବତ, କନିଷ୍ଠ ଅଧିକାରୀ, ମଧ୍ୟମ ଭାଗବତ ବା ମଧ୍ୟମ ଅଧିକାରୀ ଏବଂ ଉତ୍ତମ ଭାଗବତ ବା ଶ୍ରେଷ୍ଠ ଅତି ଉନ୍ନତ ଭାଗବତ। ଉନ୍ନତ ଭାଗବତ କହିଲେ ସେମାନେ ପୂର୍ଣ୍ଣ ଭାବରେ ଭଗବତ ପଥ ନିର୍ଦ୍ଦେଶ ପଥରେ ସେମାନେ ପୂର୍ଣ୍ଣ ଭାବରେ ଅଗ୍ରସର ହେଉଛନ୍ତି। କିନ୍ତୁ କନିଷ୍ଠ ଭକ୍ତ କହିଲେ ସେ ଛୋଟ ଛୋଟ ଚାଲୁଛନ୍ତି ବା ଛୋଟ ଛୋଟ ଚାଲିପାରୁନାହାନ୍ତି, ଶିଖି ଶିଖି ପଡ଼ିଯାଉଛନ୍ତି, ଚାଲୁଛନ୍ତି, ଉଠୁଛନ୍ତି, ଏଇଭଳି ଭାବରେ ଇଏ ହେଉଛି କନିଷ୍ଠ। ଛୋଟ ପିଲାଟେ ଚାଲି ଶିଖୁଛି, ଠିକ୍ ଭାବରେ ଚାଲିପାରୁନି, ଗୋଟେ ପଡ଼ିଯାଉଛି, ପୁଣି ଉଠିକି ଚାଲୁଛି, ଏଇଭଳି ଭାବରେ କନିଷ୍ଠ ଭକ୍ତ ବା ଭାଗବତ ସିଏ ଏଇ ଭକ୍ତି ମାର୍ଗରେ ବା ଭଗବାନ ପ୍ରଦତ୍ତ ଯେଉଁ ପଥ ରହିଛି ଭାଗବତ ପଥ, ସେ ପଥରେ ଆରମ୍ଭ କରୁଛି, ଚାଲିବା ଶିଖିବା ଆରମ୍ଭ କରୁଛି ଯେଉଁ କନିଷ୍ଠ। ଏବଂ ଯେଉଁମାନେ ଟିକିଏ ଚାଲି ଶିଖିଲେଣି ସେମାନେ ଦୌଡ଼ିବାକୁ ମଧ୍ୟ ଆରମ୍ଭ କରୁଛନ୍ତି ମଧ୍ୟମ ସ୍ତର। ଏବଂ ଯେଉଁମାନେ ଉନ୍ନତ ସ୍ତରକୁ ଯାଇଗଲେଣି ସେମାନଙ୍କର ଆଉ ପୂର୍ଣ୍ଣ ଭାବରେ ଜାଣିଛନ୍ତି କେଉଁ ପଥରେ ଯିବାକୁ ପଡ଼ିବ, ପୂର୍ଣ୍ଣ ଭାବରେ ସେମାନେ ସେହି ପଥରେ ରହୁଛନ୍ତି, ସେ ପଥରୁ କେବେ ସେମାନେ ଓହରନ୍ତି ନାହିଁ। ତେଣୁ ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କର ପ୍ରଦତ୍ତ ପଥ ରହିଛି ସେହି ପଥରେ ଯେଉଁମାନେ ଚାଲନ୍ତି ସେମାନଙ୍କୁ ଭାଗବତ ବୋଲି କୁହାଯାଉଛି। ତେଣୁ ଭଗବତ ଗୀତାରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି, ସମସ୍ତ ମାନବ ଜାତି ପ୍ରଦାନ କରିଛନ୍ତି। ତେଣୁ ଏଇ ଯେଉଁ ଜ୍ଞାନ ସବୁ ପ୍ରଦାନ କରିଛନ୍ତି ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ଏ ଶ୍ଳୋକରେ ଭଗବାନ କହୁଛନ୍ତି ଇତିତେ ଜ୍ଞାନମ ଆଖ୍ୟାତମ ଗୁହ୍ୟା ଗୁହ୍ୟତର ମୟା। ଗୁହ୍ୟ ଜ୍ଞାନ, ତାପରେ ଗୁହ୍ୟତର ଜ୍ଞାନ, ତାପରେ ଗୁହ୍ୟତମ ଜ୍ଞାନ। ଗୁହ୍ୟତମ ଜ୍ଞାନ କଥା ପର ଶ୍ଳୋକରେ କହିବେ। ପରମ ସର୍ବଗୁହ୍ୟତମ ଜ୍ଞାନ ଶୃଣମେ ପରମ ବଚ ଇଷ୍ଟୋସ୍ମେ ଦୃଢ଼ମିତି ତତ୍ତ୍ୱବକ୍ଷ୍ୟାମି ତ ହିତମ। ଆ ପର ଶ୍ଳୋକରେ ଭଗବାନ ସେଟା କହିବେ, ମୁଁ ତୁମକୁ ଗୁହ୍ୟ ଜ୍ଞାନ କହିଲି, ଗୁହ୍ୟତର ଜ୍ଞାନ କହିଲି, ଇତିତେ ଜ୍ଞାନମ ଆଖ୍ୟାତ ମୋ ଦ୍ୱାରା କୁହାଗଲା, ଇତିତେ ଜ୍ଞାନ ଆଖ୍ୟାତ ଗୁହ୍ୟା ଗୁହ୍ୟତର ମୟା। ଗୁହ୍ୟ ଜ୍ଞାନ ପ୍ରଦାନ କଲି, ଯେଉଁମାନେ ଆହୁରି ଉନ୍ନତ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଆଠରୁ ଆଉ କ'ଣ ଜ୍ଞାନ ଅଛି, ଉନ୍ନତର ଜ୍ଞାନ ଅଛି ନା ଗୁହ୍ୟତର ଜ୍ଞାନ ଅଛି। ତେଣୁ ଭଗବାନ କହୁଛନ୍ତି ଏଇ ଦୁଇଟି ଜ୍ଞାନକୁ ଯଦି ତୁମେ ଚିନ୍ତା କରିବ, ବିମୃଷ୍ୟ ଦାସ୍ୟଣ, ଗୁହ୍ୟ ଏବଂ ଗୁହ୍ୟତର ଜ୍ଞାନ ଯେଉଁ ମୁଁ ଦେଇଛି ୟାକୁ ଯଦି ତୁମେ ବିମୃଷ୍ୟ ବା ଚିନ୍ତା କରିବ, ଏଇଟା ଚିନ୍ତା କରି ଯଥେଷ୍ଟ ସେ ତଥା କରୁ। ଭଗବାନ ଆଉ ଅର୍ଜୁନକୁ କହିଲେନି ତୁମେ ଯୁଦ୍ଧ କର, ପ୍ରଥମରୁ କହୁଛନ୍ତି ତୁମେ ଯୁଦ୍ଧ କର, ଯୁଦ୍ଧ କର, ସବୁ ଅଧିକାଂଶ ବହୁତ ଶ୍ଳୋକ କହିଛନ୍ତି ସେଥିରେ ତୁମେ ଯୁଦ୍ଧ କର, ପ୍ରଥମା ଚତୁଷ୍ଟା କହୁଥିବ ଯୁଦ୍ଧ କୃତ ନିଷ୍ଠା, ତୁମେ ଆଉ ବସ ନାହିଁ, ସିଏ ଆଉ ତାଙ୍କର ଶକ୍ତି ନାହିଁ। ଏବଂ ଉକ୍ତା ଅର୍ଜୁନ ସଂଖ୍ୟ ରଥପ୍ରସ୍ଥ ଉପାଭିଷଦ ବିଶ୍ୱଜ ସସରଂ ଚାପଂ ଶୋକ ସମ୍ବିଘ୍ନ ମାନସ। ପ୍ରଥମ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ସଂଜୟ କହୁଛନ୍ତି ଯେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଆଲୋଚନା କରିକିରି ଅର୍ଜୁନ ଦେଖିଲେ ପ୍ରକୃତରେ ଏଥିରେ ଯୁଦ୍ଧ କରିବାର ଆମର ଶ୍ରେୟ ନାହିଁ, ଆମେ ସବୁ ପାପ ହିଁ କରିବା, ଆମେ ବୁଦ୍ଧିମାନ ବ୍ୟକ୍ତି ଆମେ କାହିଁ ପାପ କରିବା, ସେମାନେ ଲୋଭୀ ବ୍ୟକ୍ତି ସେମାନେ ସବୁ ପାପ କରନ୍ତୁ ଆମେ କାହିଁ କରିବା, ଏଇଭଳି ଭାବରେ ଆଲୋଚନା କରିକିରି ଏବଂ ଉକ୍ତ ଅର୍ଜୁନ ସଂଖ୍ୟେ ସେଇ ଯୁଦ୍ଧସ୍ଥଳରେ ରଥ ଉପସ୍ଥ ଉପାଭିଷଦ ଠିଆ ହେଇକି ରହିପାରିଲେନି, ସେଠି ବସିଗଲେ, ତାଙ୍କର ଯେଉଁ ରହିଛି ବସିବା ପାଇଁ ସ୍ଥାନ ସେଠି ବସିଗଲେ।
ଏବଂ ବିମୃଷେ ଏବଂ ତ ଆଧୁନ ସଂଖ୍ୟ ରଥପ୍ରସ୍ଥ ଉପାବିଷଦ ବିଶ୍ୱଜ ସସରଂ ଚାପମ୍, ଯେଉଁ ଅର୍ଜୁନ ଯେଉଁ ଧରୁଥିଲେ ଗାଣ୍ଡିବଧନୁ, ସେ ଗାଣ୍ଡିବଧନକୁ କେହି ଧରିପାରିବେନି, ଅନ୍ୟ କେହି ଧରିପାରିବେନି, କିନ୍ତୁ ସେ ଗାଣ୍ଡିବଧନକୁ ମଧ୍ୟ ଅର୍ଜୁନ ଧରିବା ପାଇଁ ତାଙ୍କର ଶକ୍ତି ନଥିଲା, ଏତେ ତାଙ୍କର ଶକ୍ତି କ୍ଷୟ ହୋଇଯାଇଥିଲା, ବିଶ୍ୱଜ ସସରଂ ତ୍ୟାଗ କରିଦେଇଥିଲେ, ଏତେ ଶୋକ ସମ୍ବିଘ୍ନ ମାନସ, ଏତେ ଶୋକ ହେଇଯାଇଥିଲା ତାଙ୍କର। ତେଣୁ ଭଗବାନ ବହୁତ ସମୟରେ କହିଲେ ଯେ ତମେ ଉତ୍ତିଷ୍ଠ, ତସ୍ମାତ୍ ଉତ୍ତିଷ୍ଠ, ଏଇସବୁ ତମର ଚିନ୍ତା କରିବା ଦରକାର ନାହିଁ, ତମେ ଉଠ, ଉଠ, ଯୁଦ୍ଧ କର। ଯେତେ କହିଲେ ମଧ୍ୟ ସେ ଉଠିପାରୁନା, ଠିଆ ହେବା ପାଇଁ ଶକ୍ତି ନାହିଁ। ତାପରେ ସମସ୍ତ ଜ୍ଞାନ ଭଗବାନ ଦେଲା ପରେ ବିଭିନ୍ନ ପ୍ରକାର ସବୁ ଜ୍ଞାନ ଦେଇଛନ୍ତି, ଗୁହ୍ୟ ଜ୍ଞାନ, ଗୁହ୍ୟତର ଜ୍ଞାନ। ଏଇ ଭଗବାନ କହୁଛନ୍ତି ଇତିତେ ଜ୍ଞାନ ଆଖ୍ୟାତମ୍, ମୁଁ ବର୍ତ୍ତମାନ ତମକୁ ସବୁ ଜ୍ଞାନ ଦେଇଦେବି, ଗୁହ୍ୟ, ଗୁହ୍ୟତର ଏବଂ ତା ପର ଗୁହ୍ୟତମ ଜ୍ଞାନ ମୋତେ ପ୍ରଦାନ କରିଛି। ସେଠି କହିବେ ଗୁହ୍ୟ, ଆଉ ଥରେ କହିବେ ଗୁହ୍ୟତମ ଜ୍ଞାନ, ଏଇଟା ଆମେ ଆଲୋଚନା କରିବା। ଗୁହ୍ୟ ଏବଂ ଗୁହ୍ୟତର ଜ୍ଞାନ ଯେଉଁ ଦେଲେ ଭଗବାନ କହିଲେ, ଏଇଟାକୁ ତମେ ଯଦି ଚିନ୍ତା କରିବ ବିମୃଷେତ, ତାହେଲେ ଯଥେଷ୍ଟ ତଥା କରୁ, ଭଗବାନ ଆଉ କହୁନାହାନ୍ତି ତମେ ଯୁଦ୍ଧ କର। ଭଗବାନ କହିଲେ ଏଇଟା ଯଦି ତମେ ଚିନ୍ତା କରିବ ତାହେଲେ ତମେ ଯାହା ଇଚ୍ଛା କରୁଛ ସେଇଟା କର। ତେଣୁ ଗୁହ୍ୟ ଜ୍ଞାନ କହିଲେ ଭଗବତ ସମ୍ବନ୍ଧୀୟ ଜ୍ଞାନ ଯେଉଁ ଆରମ୍ଭ ହେଇଛି, ଭାଗବତ ବର୍ଣ୍ଣନା କରାଯାଇଛି, ଯେଉଁମାନେ ତତ୍ତ୍ୱବିତ୍ ବ୍ୟକ୍ତି ସେମାନେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନକୁ ଅଦ୍ୱୟ ଜ୍ଞାନ ବୋଲି କୁହାଯାଉଛି, ଭୌତିକ ଜଗତ ସମ୍ବନ୍ଧୀୟ ଜ୍ଞାନକୁ ଦ୍ୱୈତ ଜ୍ଞାନ ବୋଲି କୁହାଯାଉଛି। ଦ୍ୱୈତ କହିଲେ ରିଲେଟିଭ, ଦୁଇଟା ଜିନିଷ, ଏଠି ହସ ଅଛି ମାନେ କାନ୍ଦ ଅଛି, କି ମାନ ଅଛି ମାନେ ଅପମାନ ଅଛି, ଇଏ ହେଉଛି ଦ୍ୱୈତମୟ ଜଗତ, ଭୌତିକ ଜଗତ ହେଉଛି ଦ୍ୱୈତମୟ ଜଗତ, ତେଣୁ ଡୁଆଲିଟି, ଏଠି ଦୁଇଟା ଜିନିଷ ରହୁଛି। କିନ୍ତୁ ଭୌତିକ ଜଗତ ଉର୍ଦ୍ଧ୍ୱରେ ଯେଉଁ ଜଗତ ରହୁଛି ତାକୁ ନନ୍ ଡୁଆଲ୍ ୱାର୍ଲଡ ବୋଲି କୁହାଯାଉଛି, ବା ଆବସୋଲ୍ୟୁଟ୍, ରୂପାଦ ମହାରାଜ କହୁଛନ୍ତି ଆବସୋଲ୍ୟୁଟ୍ ଅଦ୍ୱୟ, ସେଥିରେ ଦୁଇଟା ଜିନିଷ ନାହିଁ, ଭଗବାନ ଆଉ ଭକ୍ତ ଭିତରେ କୌଣସି ତଫାତ୍ ନାହିଁ, ଅଦ୍ୱୟ। ବା ସେଠି ଯେଉଁ ଆମର ଯେଉଁ ରହିଛି ବିଭିନ୍ନ ପ୍ରକାର ବିପରୀତ ଜିନିଷ, ସେଠି ସେ ବିପରୀତ ଜିନିଷ ନାହିଁ, ତେଣୁ ସେଟାକୁ ଅଦ୍ୱୟ ବୋଲି କୁହାଯାଉଛି। ତେଣୁ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ବଦନ୍ତି ତତ୍ ତତ୍ତ୍ୱବିଦ ତତ୍ତ୍ୱମ୍, ଭଗବତ ତତ୍ତ୍ୱକୁ ବା ଅଦ୍ୱୟ ତତ୍ତ୍ୱକୁ ଏଇଭଳି ଭାବରେ ସେମାନେ କୁହନ୍ତି, ଜଷ୍ଟ ଜ୍ଞାନମ ଅଦ୍ୱୟମ୍, ଇଏ ହେଉଛି ଅଦ୍ୱୟ ଅଦ୍ୱୟ ତତ୍ତ୍ୱ ବା ଅଦ୍ୱୟ ଜ୍ଞାନ, ଭଗବତ ସମ୍ବନ୍ଧୀୟ ଜ୍ଞାନ। କ'ଣ ନା ବ୍ରହ୍ମେତି ପରମାତ୍ମେ କି ଭଗବାନ ଶବ୍ଦତି, ବ୍ରହ୍ମ ଯେଉଁ ଅଦ୍ୱୟ ତତ୍ତ୍ୱ ସମ୍ବନ୍ଧୀୟ ବା ଭଗବତ ସମ୍ବନ୍ଧୀୟ ଜ୍ଞାନ ଆରମ୍ଭ ହେଉଛି ବ୍ରହ୍ମ ଜ୍ଞାନରୁ, ବ୍ରହ୍ମ ଜାଣନ୍ତି କି ଜ୍ଞାନ, ଯେଉଁମାନେ ଜନ୍ମ ହେଉଛନ୍ତି ସେମାନେ ପ୍ରଥମେ ଜନ୍ମ ହେଉଛନ୍ତି ମାନେ ସେ ଜନ୍ମନା ଯାଏତେ ଶୂଦ୍ର, ଶୂଦ୍ର କହିଲେ ତମ ଗୁଣର ପ୍ରାଧାନ୍ୟ ସେଠି ରହୁଛି, ଜନ୍ମନା ଯାଏତେ ଶୂଦ୍ର। ଏବଂ ସଂସ୍କାର ଭବେ ଦ୍ୱିଜ, ସଂସ୍କାର ହେଲା ତାମାନେ ସେମାନେ ଦ୍ୱିଜ, ଦ୍ୱିଜ କହିଲେ ଦ୍ୱିତୀୟ ଜନ୍ମ ତାଙ୍କର ହେଲା, ପ୍ରଥମେ ପିତାମାତାଙ୍କ ଠାରୁ ଜନ୍ମଗ୍ରହଣ କଲେ, କିନ୍ତୁ ତାପରେ ଯେତେବେଳେ ସେ ଗୁରୁଦେବଙ୍କ ପାଖରେ ଯାଉଛନ୍ତି ସେ ତାଙ୍କୁ ଦ୍ୱିତୀୟ ଜନ୍ମ ଦେଉଛନ୍ତି, ସେ ତାଙ୍କୁ ନୂଆ ଜ୍ଞାନ ପ୍ରଦାନ କରୁଛନ୍ତି, ତାଙ୍କ ଚକ୍ଷୁକୁ ଉନ୍ମୋଳନ କରୁଛନ୍ତି, ତାଙ୍କର ଦ୍ୱିତୀୟ ଜନ୍ମ ସେମାନେ ପ୍ରାପ୍ତ ହେଲେ। ଏବଂ ଦ୍ୱିତୀୟ ଜନ୍ମ ଯେତେବେଳେ ପ୍ରାପ୍ତ ହେଉଛନ୍ତି ସେମାନେ ବେଦ ପାଠା, ସେମାନେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ହେବେ, ସମସ୍ତେ ବେଦ ଅଧ୍ୟୟନ କରିପାରିବେ ନାହିଁ, ବେଦ ଅଧ୍ୟୟନ କରିବା ପାଇଁ ମିନିମମ୍ ଆବଶ୍ୟକତା ହେଉଛି ବା ଯୋଗ୍ୟତା ହେଉଛି ସେମାନେ ଦ୍ୱିଜ ହୋଇଥିବେ, ସେମାନେ ଗୁରୁଙ୍କ ଠାରୁ ସଂସ୍କାର ପ୍ରାପ୍ତ ହୋଇଥିବେ, ସେମାନେ ବେଦ ଅଧ୍ୟୟନ କରିପାରିବେ, ନହେଲେ ବେଦକୁ ବୁଝିପାରିବେନି ସେମାନେ। ତେଣୁ କହି ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧନା ତ୍ରୈନ ଶ୍ରୁତି ଗୋଚରା, ଶ୍ରୁତି ବା ବେଦକୁ ଶ୍ରୁତି ବୋଲି କୁହାଯାଉଛି, କାହିଁକି ନା ଯେଉଁ ସତ୍ୟ ତ୍ରତୀୟ ଦ୍ୱାପର ଏ ତିନି ଯୁଗରେ ଲୋକମାନେ କେବଳ ଶୁଣିକିରି ମନେ ରଖିଥିଲେ, ତେଣୁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି। ଭାଗବତର ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଚତୁର୍ଥ ଅଧ୍ୟାୟରେ, ଯେ ଏମାନେ ତ୍ରୈନ ଶ୍ରୁତି ଗୋଚର, ଏମାନେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ନୁହନ୍ତି, ସ୍ତ୍ରୀ ଲୋକମାନେ, ଶୂଦ୍ର ବ୍ୟକ୍ତି ବା ଯେଉଁମାନେ ଦ୍ୱିଜ ବନ୍ଧୁନା, ଯଦି ଉନ୍ନତ କୂଳରେ ଜନ୍ମଗ୍ରହଣ କରିଛନ୍ତି କିନ୍ତୁ ସେ
କୁଳର ଯେଉଁ ସବୁ ଗୁଣ ସବୁ ରହିଛି, ବ୍ରାହ୍ମଣର ଗୁଣ ସବୁ ରହିଛି, ବା କ୍ଷତ୍ରିୟ ଗୁଣ ସବୁ ରହିଛି, ବା ବୈଶ୍ୟର ଗୁଣ ସବୁ ରହିଛି, ଏ ଗୁଣରୁ ସେମାନେ ବିହୀନ ହୋଇଛନ୍ତି ନାହିଁ ତାଙ୍କ ପାଖରେ, ଏବଂ ବିଜୟବନ୍ଧୁ ବୋଲି କୁହାଯାଉଛି। ଏମାନେ ତ୍ରୟୀନ ଶ୍ରୁତି ଗୋଚର, ଏମାନଙ୍କର ଏ ଶ୍ରୁତି ବା ବେଦ ଅଧ୍ୟୟନ ପାଇଁ ସେମାନେ ବୁଝିପାରିବେନି, ଗୋଚର ତାଙ୍କ ଅର୍ଥ ସେମାନେ ପ୍ରାପ୍ତ ହୋଇପାରିବେନି, ବେଦର ପ୍ରକୃତ ଅର୍ଥ କ'ଣ ସେମାନେ ବୁଝିପାରିବେନି। ତେଣୁ ସେଥିପାଇଁ ଅବଶ୍ୟ ସେ ଶ୍ଳୋକରେ କୁହାଯାଇଛି, ସେଥିପାଇଁ ବ୍ୟାସଦେବ ଏଇଟାକୁ ରଚନା କଲେ, ମହାଭାରତ ରଚନା କଲେ। ଇତି ଭାରତ ଆଖ୍ୟାନମ କୃପା ମୁନିନା କୃପା କୃତମ, ସେଥିପାଇଁ ସେମାନଙ୍କ ପାଇଁ ମହାଭାରତ ରଚନା କରାଗଲା। ଏବଂ ମହାଭାରତର ଯେଉଁ 18 ପର୍ବ ରହିଛନ୍ତି, ସେ 18 ପର୍ବରୁ ଭୀଷ୍ମ ପର୍ବର 25 ଅଧ୍ୟାୟରୁ 42 ଅଧ୍ୟାୟ, ଏଇ 18 ଅଧ୍ୟାୟ ହେଉଛନ୍ତି ଭଗବତ ଗୀତା। ଏଥିରେ ସମସ୍ତ ଜ୍ଞାନ ବେଦର ସାର ଜିନିଷକୁ ଦେଇଦେଇଛନ୍ତି, ଭଗବାନ ସବୁ ଜ୍ଞାନ ଦେଇଛନ୍ତି ଅଧିକ। ତେଣୁ ଗୁହ୍ୟ ଜ୍ଞାନ ଆରମ୍ଭ ହେଉଛି ଯେତେବେଳେ ବେଦ ପାଠ କରୁଛନ୍ତି, ବେଦ ପାଠା ଭବେତ ବିପ୍ର, ବେଦ ପଢ଼ିଲେ ସେମାନଙ୍କୁ ବିପ୍ର ବୋଲି କୁହାଯାଉଛି, କାରଣ ସେମାନେ ବେଦ ଅଧ୍ୟୟନ କରିଛନ୍ତି, ଦ୍ୱିବେଦୀ ତ୍ରିବେଦୀ ଚତୁର୍ବେଦୀ ଏଇଭଳି ଭାବରେ ବେଦ ପଢ଼ିଲେ ସେମାନେ ବିପ୍ର ବୋଲି କୁହାଯାଉଛି। କିନ୍ତୁ ବେଦ ଅଧ୍ୟୟନ କଲେ, ଯଦି ବେଦ ଅଧ୍ୟୟନ କରିକିରି ସେମାନେ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୋଇପାରିଲେ, ତାହେଲେ ସେମାନେ ବ୍ରାହ୍ମଣ ବୋଲି କୁହାଯିବେ, ବ୍ରହ୍ମ ଜାଣନ୍ତି ଇତି ବ୍ରାହ୍ମଣ। ବ୍ରହ୍ମ କହିଲେ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି, ସେମାନେ ଅନ୍ତିମ ତାଙ୍କର ଜ୍ଞାନ ହେଉଛି ବ୍ରହ୍ମଜ୍ଞାନ ସେମାନେ ପ୍ରାପ୍ତ ହୁଅନ୍ତି। ବ୍ରହ୍ମଜ୍ଞାନ କହିଲେ ଯେଉଁଟା ଏ ଭୌତିକ ଜଗତର ଉର୍ଦ୍ଧ ନେତି ନେତି ମାର୍ଗ ସେଇଟା କୁହାଯାଉଛି, ଏଇଟା ଯାହା ଦେଖୁଛେ ଏଇଟା ଇଏ ନୁହଁ, ଇଏ ବ୍ରହ୍ମ ନୁହଁ, ଇଏ ବ୍ରହ୍ମ ନୁହଁ, ଏଇଭଳି ଭାବରେ ଅନ୍ତିମରେ ଯେତେବେଳେ ସେମାନେ ପହଞ୍ଚନ୍ତି ସେଇଟାକୁ ବ୍ରହ୍ମଜ୍ଞାନ ବୋଲି କୁହାଯାଉଛି। ତେଣୁ ଏଇ ବ୍ରହ୍ମଜ୍ଞାନ ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ବ୍ରାହ୍ମଣ, କିନ୍ତୁ ତାଙ୍କର ଉପରେ ହେଉଛନ୍ତି ଆହୁରି ତାଙ୍କ ଉପରେ ଅଛନ୍ତି ଆହୁରି ଜ୍ଞାନ ଅଛି। ବ୍ରହ୍ମଜ୍ଞାନ ହେଉଛି ଗୁହ୍ୟ ଜ୍ଞାନ, ଭଗବତ ସମ୍ବନ୍ଧୀୟ ଜ୍ଞାନର ଆରମ୍ଭ ହେଉଛି ବ୍ରହ୍ମଜ୍ଞାନରୁ। ତାର ଉଦ୍ୟୋଗ ଯଦି ଜଣେ ଯିବ, ବ୍ରହ୍ମ କହିଲେ ଭଗବାନଙ୍କର ଅଙ୍ଗ କାନ୍ତି, ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ ବ୍ରହ୍ମଣ ହିଁ ପ୍ରତିଷ୍ଠା ଅହମ ଅମୃତସ୍ୟା ବୟସ୍ୟ ଚ ଶାଶ୍ୱତସ୍ୟ ଚ ଧର୍ମସ୍ୟ ସୁଖସ୍ୟ ଏକାନ୍ତିକ ସ୍ୟ ଚ। ବ୍ରହ୍ମ ହେଉଛି ମୋର ଅଙ୍ଗକାନ୍ତି, ଶରୀରର ଅଙ୍ଗକାନ୍ତି ହେଉଛି ଭଗବାନଙ୍କର ଅଙ୍ଗକାନ୍ତି ହେଉଛି ବ୍ରହ୍ମ। ବ୍ରହ୍ମ କହିଲେ ଆଲୋକ ଯେଉଁ ଆସୁଛି, ଜ୍ୟୋତି ଆସୁଛି, ବ୍ରହ୍ମ ଜ୍ୟୋତି, ଏ ଜ୍ୟୋତି ଭଗବାନଙ୍କ ଶରୀରରୁ ନିର୍ଗତ ହେଉଛି। ଯଶ ପ୍ରଭା ପ୍ରଭୁତୋ ଜଗଦଣ୍ଡ କୋଟି କୋଟି ସେବସଦାଦି ବିଭୂତି ଭିନ୍ନମ ତଦ୍ବ୍ରହ୍ମ ନିଷ୍କଳମନନ୍ତ ଅଶେଷ ଭୂତମ ଗୋବିନ୍ଦମାଦି ପୁରୁଷୋତ୍ତମ ପ୍ରଜାନ। ଯାହାଙ୍କର ପ୍ରଭାରେ ଅଙ୍ଗ ପ୍ରଭାରେ ଏ ସମସ୍ତ ଯେତେ କୋଟି କୋଟି ବ୍ରହ୍ମାଣ୍ଡ ଅଛନ୍ତି ଏମାନେ ସମସ୍ତେ ଆଲୋକ ପ୍ରାପ୍ତ ହେଉଛନ୍ତି। ଯଶା ପ୍ରଭା ପ୍ରଭୁତୋ ଜଗଦଣ୍ଡ କୋଟି, ଏବଂ ସେହି ଆଲୋକରୁ କୋଟି ବିଭିନ୍ନ ବହୁତ ବିଭିନ୍ନ ପ୍ରକାର ଶକ୍ତି ସବୁ ଆସୁଛି। ବସୁଧା ବିଭୂତି ଭିନ୍ନମ, ବିଭିନ୍ନ ଆମ ପୃଥିବୀରେ କେତେ ପ୍ରକାର ସବୁ ରହିଛି, ଐଶ୍ୱର୍ଯ୍ୟ ସବୁ ରହିଛି, ଯାହାର ଯାହା ଆବଶ୍ୟକତା ରହିଛି ସବୁ ପୂରଣ ହେଉଛି। ଖାଇବାଠୁ ଆରମ୍ଭ କରି ଯାହାର ଇଏ ରହିବା ଖାଇବା ପିଇବା ଯାହାର ଯାହା ଦରକାର ସବୁ ଏଇ ପୃଥିବୀରୁ ଆସୁଛି, ଏସବୁ ସେଇ ଅଙ୍ଗକାନ୍ତିରୁ ଯାହା କରୁଛି। ତେଣୁ ବିଭିନ୍ନ ବସୁଧା ବିଭିନ୍ନ ଲୋକରେ ବିଭିନ୍ନ ପ୍ରକାର ବିଭୂତି ରହିଛି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି। ଯେତେ ଉନ୍ନତର ଲୋକକୁ ଯିବା ସେଠି ଉନ୍ନତର ଆହୁରି ଅଧିକରୁ ଅଧିକ ଐଶ୍ୱର୍ଯ୍ୟ ସବୁ ରହିଛି। ତେଣୁ ଏହିସବୁ ସେ ବ୍ରହ୍ମଜ୍ୟୋତିରୁ ଆସୁଛନ୍ତି, ଏହିସବୁ ଶକ୍ତି ବା ଏସବୁ ଐଶ୍ୱର୍ଯ୍ୟ ସବୁ ରହିଛି ସେ ବ୍ରହ୍ମଜ୍ୟୋତିରୁ ସବୁ ଆସୁଛନ୍ତି। ତେଣୁ ଇଏ ବ୍ରହ୍ମଜ୍ଞାନ ହେଉଛି ଆରମ୍ଭ ପ୍ରାରମ୍ଭିକ ଜ୍ଞାନ, ବ୍ରହ୍ମଜ୍ଞାନ ଭଗବାନ ବ୍ରହ୍ମଜ୍ଞାନ ବିଷୟରେ ଅଷ୍ଟମ ଅଧ୍ୟାୟରେ ସପ୍ତମ ଅଧ୍ୟାୟରେ ଷଷ୍ଠ ଅଧ୍ୟାୟରେ ଏସବୁ ବ୍ରହ୍ମଜ୍ଞାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଭଗବାନଙ୍କର ଯେଉଁ ଶରୀରର ଅଙ୍ଗକାନ୍ତିକୁ ବ୍ରହ୍ମ ବୋଲି କୁହାଯାଉଛି। ଓମ୍ ଇତି କ୍ୟାଖରମ୍ ବ୍ରହ୍ମ ବ୍ୟାହାରମ୍ ମା ମନୁସ୍ମରଣ ଦେହ ପ୍ରୟାତି ସମଭାବମ ଜାତିନା ସ୍ତତ୍ର ସଂଶୟ, ଅଷ୍ଟମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅକ୍ଷର ବ୍ରହ୍ମ ଯୋଗ ବ୍ରହ୍ମ ଜ୍ଞାନ ଭଗବାନ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ଅନ୍ୟ ସ୍ଥାନରେ ସବୁ ବର୍ଣ୍ଣନା କରିଛନ୍ତି। ଏ ବ୍ରହ୍ମ ଜ୍ଞାନ ଯେ ଓମ୍ ଯେଉଁମାନେ ଉଚ୍ଚାରଣ କରନ୍ତି, ଓମ୍ କହିଲେ ପ୍ରଣବ, ପ୍ରଣବକୁ ଓମ୍ ବୋଲି କୁହାଯାଉଛି। ଓମ୍ କହିଲେ ଅ ଉ ଏବଂ ମ ଏ ତିନୋଟି ଅକ୍ଷର ମିଶିକିରି ଓମ୍ ଶବ୍ଦଟି ହେଇଛି ବା ଓମ୍ ଅକ୍ଷରଟି ହେଇଛି। ଅ କହିଲେ ଭଗବାନ କୃଷ୍ଣ, ଉ କହିଲେ ରାଧାରାଣୀ, ମ କହିଲେ ଜୀବତତ୍ଵ।
ତେଣୁ ଏସବୁ ତତ୍ତ୍ୱ ମିଶିକରି ଓମ୍ ବା ପ୍ରଣବ ଶବ୍ଦଟି ଆସିଛନ୍ତି। ତେଣୁ ଓମ୍ ଓମ୍ ଏକ ଅକ୍ଷର, ଯେଉଁମାନେ ଏଇ ଏକ ଅକ୍ଷର ଓମ୍କୁ ଉଚ୍ଚାରଣ କରିକିରି ଶରୀର ତ୍ୟାଗ କରନ୍ତି ସେମାନେ ବ୍ରହ୍ମଜ୍ୟୋତି ପ୍ରାପ୍ତ ହୁଅନ୍ତି। ଏ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ତାପରେ ଆହୁରି ଉନ୍ନତର ଜ୍ଞାନ ଭଗବାନ ଦେଇଛନ୍ତି, ଯେଉଁଟା ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ବ୍ରହ୍ମେତି ପରମାତ୍ମା ଇତି, ପରମାତ୍ମା ରୂପରେ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି। 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଜ୍ଞାନ ଜ୍ଞେୟମ୍, ଏଇ ଯେଉଁ ଜ୍ଞେୟମ୍ ବା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ଦେଇଛନ୍ତି। ସର୍ବତ୍ର ସର୍ବତ୍ର ବସ୍ତୁ ଦେହେ ତତ୍ର, ଏ ଯେଉଁ ସର୍ବତ୍ର ପାଣିପାଦ ତତ୍ ସର୍ବତୋକି ଶିରୋମୁଖମ୍, ସର୍ବତ୍ର ଶୁଚିମଲ୍ଲୋକେ ସର୍ବମା ତିଷ୍ଠତି ସର୍ବେ, ଏଇସବୁ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ଦେଇଛନ୍ତି। ବିଭିନ୍ନ ସ୍ଥାନ ଦେଇଛନ୍ତି, 13 ଅଧ୍ୟାୟରେ ବିଶେଷ ଭାବରେ ଦେଇଛନ୍ତି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟ ରହିଛନ୍ତି। ଈଶ୍ୱର ସର୍ବଭୂତାନା ଉଦ୍ଦେଶ୍ୟ ଅର୍ଜୁନ ତିଷ୍ଠତି, ପରମାତ୍ମା ରୂପରେ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ସମସ୍ତ ଜୀବ ଲୋକମାନେ ମଧ୍ୟ ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ଥ ଅଣୁ ପରମାଣୁରେ ମଧ୍ୟ ଭଗବାନ ରହିଛନ୍ତି, ପରମାତ୍ମା ରୂପରେ ନିଜକୁ ବିସ୍ତାର କରିଛନ୍ତି। ଯେମିତି ଏକ ଦେଶ ସ୍ଥିତସ୍ୟ ଅଗ୍ନି ଜ୍ୟୋତ୍ସ୍ନା ବିସ୍ତାର ବିଧତା ତଥେଦମ୍ ଅଖିଳମ୍ ଶକ୍ତି ତଥେଦମ୍ ଅଖିଳମ୍ ଜଗତ, ବ୍ରହ୍ମଣ ବ୍ରହ୍ମାଙ୍କ ଭଗବାନଙ୍କର ଶକ୍ତି ସେଇଭଳି ଭାବରେ ଯେମିତି ଗୋଟିଏ ସ୍ଥାନରେ ଆଲୋକ ଲାଇଟ୍ ଲାଗିଛି କିନ୍ତୁ ତାର ଆଲୋକ ସବୁଆଡ଼େ ବିଚ୍ଛୁରିତ ହେଉଛି, ସେଇଭଳି ଭାବରେ ପରସ୍ୟ ବ୍ରହ୍ମଣ ଶକ୍ତି ଭଗବାନଙ୍କ ମଧ୍ୟ ସେଇଭଳି ଶକ୍ତି ତଥେଦମ୍ ଅଖିଳମ୍ ଜଗତ, ସମସ୍ତ ଜଗତରେ ସେ ଭଗବାନଙ୍କ ଶକ୍ତି ବ୍ୟାପିକି ରହିଛି। ପରମାତ୍ମା ରୂପରେ ଭଗବାନ ସବୁଠାରୁ ବିଦ୍ୟମାନ ରହିଛନ୍ତି। ଏ ଜ୍ଞାନ ହେଉଛି ବୃହତ୍ତର ଜ୍ଞାନ, ଯେଉଁ ବ୍ରହ୍ମ ଜ୍ଞାନ ଠାରୁ ଆଉ ଟିକେ ଉନ୍ନତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ତେଣୁ ଭଗବାନ ଏ ଶ୍ଳୋକରେ କହୁଛନ୍ତି ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ବୃହତ୍ତର ମୟା ବିମୃଷେ ଇତି ଦଶେଷଣ, ଏଇଟାକୁ ଚିନ୍ତା କରିଥାନ୍ତି। ଯାହା ସବୁ ରହିଛି ସବୁ ଭଗବାନ ସବୁ ଜ୍ଞାନ ଦେଇସାରିଛନ୍ତି, 18 ଅଧ୍ୟାୟ ପର୍ଯ୍ୟନ୍ତ ସବୁ ଜ୍ଞାନ ଦେଇଦେଇଛନ୍ତି। ତେଣୁ ସିଏ ଯାହା ସବୁ ଭଗବାନ ସବୁ ଅର୍ଜୁନ ଯେଉଁ ପ୍ରଥମେ କହିଲେ ଯେ ମୁଁ ଏଇଟା ଯୁଦ୍ଧ କରିବିନି, ଏମାନେ ଯୁଦ୍ଧ ସବୁ କଲେ ଏଇଟା ଅନ୍ୟାୟ ହେବ, ଏମାନେ ମୋର ବନ୍ଧୁ, ଏମାନେ ମୋର ଗୁରୁ, ଏମାନେ ମୋର ପିତାମହ, ଏମାନଙ୍କୁ ମୁଁ ସମ୍ମାନ କରିବା କଥା, ଏମାନଙ୍କ ସହିତ କେମିତି ଯୁଦ୍ଧ କରିବି, ଏଇଭଳିଆ ବିଭିନ୍ନ ପ୍ରକାର ପ୍ରଶ୍ନ ଯେଉଁ ପଚାରିଛନ୍ତି। ଭଗବାନ କହିଲେ ବର୍ତ୍ତମାନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ବର୍ତ୍ତମାନ ତୁମେ ଚିନ୍ତା କର ଏମାନେ କିଏ, ଏମାନେ କ'ଣ, ତାଙ୍କ ସହିତ ଯୁଦ୍ଧ କରିବା ଠିକ୍ କି ନାହିଁ ଏଇଟା ତୁମେ ଚିନ୍ତା କର। ବିମୃଷେଇଥିଲେ ଅଶେଷଣ, ଅନେକ ଅନେକ ଚିନ୍ତା କର ଅଶେଷଣ, ତେଣୁ ଚିନ୍ତା କରି ଯଥେଷ୍ଟ ସେ ତଥା କରୁ, ତୁମର କରିବା ଯୁଦ୍ଧ କରିବା କର୍ତ୍ତବ୍ୟ କି ନାହିଁ ତୁମେ ଡିସାଇଡ଼ କର, ତୁମେ ଚିନ୍ତା କର, ମୁଁ ଆଉ ସେଇଟାକୁ କହିବିନି। ଏଠି ପ୍ରଭୁପାଦ ମହାରାଜ ତାଙ୍କ ତାତ୍ପର୍ଯ୍ୟ କହୁଛନ୍ତି ଯେ ଯେଉଁ ଜୀବର ଯେଉଁ ଅଣୁସ୍ୱାଧୀନତା ଅଛି ଭଗବାନ ସବୁ ଜ୍ଞାନ ଦେଇଦେଉଛନ୍ତି, କିନ୍ତୁ ସେ ଜ୍ଞାନକୁ ଯଦି ଆମେ ଚିନ୍ତା କରିକି ଯଦି ଆମେ କହିବା ଯେ ଆମେ ଏ ଜ୍ଞାନକୁ ଗ୍ରହଣ କରିବାନି, ଆମେ ଆମର ନିଜ ମତକୁ ଚାଲିବା, ତାହେଲେ ସେଥିରେ ଭଗବାନ ହସ୍ତକ୍ଷେପ କରନ୍ତି ନାହିଁ। ଭଗବାନ ଯେଭଳି ଭାବରେ ପୂର୍ଣ୍ଣ ସ୍ୱାଧୀନ, ଭଗବାନଙ୍କର ଅଂଶ ହିସାବରେ ଆମର ମଧ୍ୟ ସ୍ୱାଧୀନତା ରହିଛି ଏବଂ ଭଗବାନ ସେ ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ, ଆମକୁ ଅଣୁସ୍ୱାଧୀନତା ଦେଇଛନ୍ତି। ତେଣୁ ସେହି ଅଣୁସ୍ୱାଧୀନତାର ଯେତେବେଳେ ଆମେ ଅପବ୍ୟବହାର କରୁଛେ ସେତେବେଳେ ଆମେ ଭଗବାନଙ୍କର ଦୂରେଇ ଯାଉଛୁ। ଯଦି ସେହି ଅଣୁସ୍ୱାଧୀନତା ଆମେ ଭଗବାନଙ୍କର ପ୍ରକୃତ ସଦ୍ବ୍ୟବହାର କରିବା ତାହେଲେ ଆମେ ଭଗବାନଙ୍କ ଶରଣରେ ଯିବା, ଅର୍ଜୁନ ସେଇଟା କହିବେ ସେ କଥା। ତେଣୁ ଏଇଟା କହିକିରି ଭଗବାନ କହୁଛନ୍ତି ତା ପର ଶ୍ଳୋକରେ ସର୍ବଗୁହ୍ୟତମଂ ଗୁହ୍ୟ ଶୁଣୁନି ପରମଂ ବଚ ଇଷ୍ଟୋସି ମେ ଦୃଢ଼ମିତି ତତ୍ତ୍ୱ ବକ୍ଷ୍ୟାମି ତେ ହିତମ୍। ଗୁହ୍ୟ ଜ୍ଞାନ ତମକୁ ଦେଲି, ଗୁହ୍ୟତର ଜ୍ଞାନ ଦେଲି, ବର୍ତ୍ତମାନ ସମସ୍ତ ଜ୍ଞାନ ଭିତରେ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ବା ସବୁଠାରୁ ଗୁପ୍ତ ଜ୍ଞାନ ବର୍ତ୍ତମାନ ମୁଁ ତୁମକୁ ଦେବି, ଗୁହ୍ୟ କହିଲେ ଆଉ ଥରେ ଦେବି, କାହିଁକି ନା ଗୁହ୍ୟତମ ଜ୍ଞାନ ମଧ୍ୟ ଭଗବାନ ଦେଇସାରିଛନ୍ତି। ଭଗବତ ଗୀତା 9 ଅଧ୍ୟାୟର 1 ଶ୍ଳୋକରେ ସେ କଥା ଭଗବାନ କହିଛନ୍ତି ଇଦମ୍ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମି ଅନସୂୟବେ ଜ୍ଞାନମ୍ ବିଜ୍ଞାନ ସହିତ ଯଜ୍ଞାନ୍ତ ମୁଖ୍ୟ ସୁଭାତ। ଗୁହ୍ୟତମ ଜ୍ଞାନ ଭଗବାନ ଭଗବତ ଗୀତାର 9 ଅଧ୍ୟାୟରେ ଦେଇଛନ୍ତି, ରାଜ ବିଦ୍ୟା ରାଜ ଗୃହ ଯୋଗ ଗୁହ୍ୟତମ ଜ୍ଞାନ ଭଗବାନ ଦେଇଛନ୍ତି। ତେଣୁ ସେଇଠି ଯେହେତୁ ସେ ଦେଇଛନ୍ତି ସେଥିପାଇଁ ଭଗବାନ ଏଠି କହିଲେ ଭୂୟ ଆଉ ଥରେ ମୁଁ ତୁମକୁ ଦେଉଛି। ଗୁହ୍ୟତମ ଜ୍ଞାନଟା ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ, ଭଗବାନ ଗୁହ୍ୟ ଜ୍ଞାନ ଦେଇଛନ୍ତି, ଗୁହ୍ୟତର ଜ୍ଞାନ ଦେଇଛନ୍ତି, ଗୁହ୍ୟତମ ଜ୍ଞାନ ଦେଇଛନ୍ତି, ଗୁହ୍ୟତମ ଜ୍ଞାନ ହେଉଛି ସବୁଠାରୁ ଶ୍ରେଷ୍ଠ ଜ୍ଞାନ। ତେଣୁ ଏଇ ଶ୍ରେଷ୍ଠ ଜ୍ଞାନକୁ ଭଗବାନ ଅନ୍ତିମରେ ସେଇଟା କହୁଛନ୍ତି। ଅଠର ଅଧ୍ୟାୟ ସରିଯିବ, ସେ ସେଇଯିବ ଭଗବତ ଗୀତା ସେ ସେଇଯିବ। ତେଣୁ ସେ ଭଗବାନ କହୁଛନ୍ତି ସବୁଠାରୁ ବୃହତ୍ତମ ଜ୍ଞାନ ମୁଁ ତୁମକୁ ଆଉ ଥରେ ଦେଉଛି, ସର୍ବବୃହତ୍ତମ ଭୂୟ ଶୁଣୁନେ ପରମ ବଚନ। ଇଏ ମୋର ଯେତେ ବଚନ ତୁମକୁ କହିଲି ସବୁଠାରୁ ଶ୍ରେଷ୍ଠ ବଚନ ହେଉଛି ଏଇଟା। କାରଣ ବୃହତ୍ତମ ଜ୍ଞାନର ଯେଉଁ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଭଗବାନ ଏସବୁ କଥା କହୁଛନ୍ତି। ଇଏ ହେଉଛି ବୃହତ୍ତମ ଜ୍ଞାନ, ଇଏ ହେଉଛି ମୋର ଶ୍ରେଷ୍ଠ ବଚନ, ଏସବୁ ମୁଁ କାହିଁକି ତୁମକୁ ଦେଉଛି ନା ଇଷ୍ଟୋସିମେ ଦୃଢ଼ ମିତି, ମୋ ପାଖରେ ତୁମର ବହୁତ ଦୃଢ଼ ଇଷ୍ଟ ଦେଉଛ, ମୋତେ ବହୁତ ତୁମେ ଭଲ ପାଉଛ, ଇଷ୍ଟ ମୋତେ ଇଷ୍ଟ ବୋଲି ତୁମେ ଗ୍ରହଣ କରିଛ, ଦୃଢ଼ ଭାବେ ତୁମେ ଗ୍ରହଣ କରିଛ। ତେଣୁ ତତ୍ତ୍ୱବକ୍ଷ୍ୟାମିତ ହିତମ, ସେଥିପାଇଁ ମୁଁ ତୁମର ହିତ ପାଇଁ ଏଇଟା କହୁଛି। ଭଗବାନ ଏହି ଜ୍ଞାନଟାକୁ ସମସ୍ତଙ୍କୁ ଦିଅନ୍ତି ନାହିଁ। ଯେଉଁମାନେ ଭଗବାନଙ୍କୁ ଅସ୍ୱୀକାର କରୁଛନ୍ତି ବା ଈର୍ଷା କରୁଛନ୍ତି, ଅଧିକାଂଶ ବ୍ୟକ୍ତି ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ସେମାନେ ଭଗବାନଙ୍କୁ ଈର୍ଷା କରନ୍ତି। କାହିଁକି ଈର୍ଷା କରନ୍ତି ନା ଭଗବାନ ଉପଭୋଗକାରୀ ଆମେ ମଧ୍ୟ ଉପଭୋଗ କରିବା, ଏଇ ଈର୍ଷାଟି ଆସେ। ତେଣୁ ଯେଉଁମାନେ ଈର୍ଷାଳୁ ବ୍ୟକ୍ତି, ସେଥିପାଇଁ ଭଗବତ ଗୀତା ନବମଧ୍ୟରେ ଭଗବାନ କହିଛନ୍ତି ଅନସୂୟବେ, ତମେ ଯେହେତୁ ମୋତେ ଈର୍ଷା କରୁନ ସେଥିପାଇଁ ମୁଁ ତୁମକୁ ସବୁଠୁ ବୃହତ୍ତମ ଜ୍ଞାନ ଦେଉଛି। ଯେଉଁମାନେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୁଅନ୍ତି ସେମାନେ ଭଗବାନଙ୍କୁ ଈର୍ଷା କରନ୍ତି, ତେଣୁ ସେମାନେ ଭଗବାନଙ୍କ ନାମ ନେଇପାରନ୍ତି ନାହିଁ। ବ୍ରହ୍ମ ଶବ୍ଦ ଉଚ୍ଚାରଣ କରିବେ, ଓଁ ଶବ୍ଦ ଉଚ୍ଚାରଣ କରିବେ, କିନ୍ତୁ ସେଇଟା ଯେ ଭଗବାନଙ୍କର ଅଙ୍ଗକାନ୍ତି ସେଇଟା ସେମାନେ ଜାଣିପାରନ୍ତି ନାହିଁ। କାରଣ ସେମାନେ ଭଗବାନଙ୍କୁ ଈର୍ଷା କରନ୍ତି, ସେଥିପାଇଁ ଭଗବାନ ତାଙ୍କୁ ସେ ଜ୍ଞାନଟି ଦିଅନ୍ତି ନାହିଁ। ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଭଗବାନଙ୍କୁ ଭଲ ପାଉଛନ୍ତି, ତେଣୁ ଭଗବାନ ସେମାନଙ୍କ ପାଇଁ ଏଇ ବୃହତ୍ତମ ଜ୍ଞାନଟି ଦେଇଛନ୍ତି। ସେଥିପାଇଁ ଭଗବାନ କହିଲେ ଅର୍ଜୁନଙ୍କୁ, ଯେହେତୁ ତୁମେ ମୋର ଅତି ପ୍ରିୟ, ଇଷ୍ଟ ସେମାନେ ଦୃଢ଼ ନୀତି ତତ୍ତ୍ୱବକ୍ଷ୍ୟାମିତ ହିତମ, ସେଥିପାଇଁ ତୁମର ମଙ୍ଗଳ ପାଇଁ ମୁଁ ଏଇଟା କହୁଛି। ଆମର ପ୍ରକୃତ ମଙ୍ଗଳ ହେଉଛି ଭଗବାନଙ୍କ ଶରଣରେ ଯିବା, କିନ୍ତୁ ଯେଉଁମାନେ ଭଗବାନଙ୍କୁ ଈର୍ଷା କରୁଛନ୍ତି ଭଗବାନ ତାଙ୍କର ବୃହ ଜ୍ଞାନଟି ଦେଉଛନ୍ତି ବା ବୃହତ୍ତର ଜ୍ଞାନଟି ଦେଉଛନ୍ତି, ବୃହତ୍ତମ ଜ୍ଞାନଟି ତାଙ୍କୁ ଦେଇପାରୁନାହାନ୍ତି। ବୃହତ୍ତମ ଯେଉଁମାନେ ଭଗବାନଙ୍କୁ ଈର୍ଷା କରିବେ ନାହିଁ, ଭଗବାନଙ୍କୁ ଭଲ ମାନେ ଭଲ ପାଉଛନ୍ତି, ଭଗବାନ ତାଙ୍କୁ ସେଇ ଜ୍ଞାନଟି ଦିଅନ୍ତି ବୃହତ୍ତମ ଜ୍ଞାନ। ତେଣୁ ଏ ବୃହତ୍ତମ ଜ୍ଞାନ କ'ଣ ନା ମନ୍ମନା ଭବ ମଦ ଭକ୍ତ ମଜ୍ଜାଜି ମାନ ନମସ୍କୃ, ଏଇ ଚାରୋଟି ଜିନିଷ ହେଉଛି ସେ ଯେଉଁ ବୃହତ୍ତମ ଜ୍ଞାନ। କାରଣ ଏଇ ଏଇ ଶ୍ଳୋକଟି ଭଗବାନ ନବମଧ୍ୟାୟ ମଧ୍ୟ କହିଛନ୍ତି, ଚଉଷଠି ଶ୍ଳୋକରେ ଭଗବାନ କହିଛନ୍ତି, ଯେଉଁ ଅନ୍ତିମ ଶ୍ଳୋକରେ ଭଗବାନ କହିଛନ୍ତି ସେଇଟା ଏଠି ଟିକେ ପରିବର୍ତ୍ତନ କରିଛନ୍ତି। କ'ଣ ସେ ସବୁଠାରୁ ବୃହତ୍ତମ ଜ୍ଞାନ କ'ଣ ନା ଏଇ ଚାରୋଟି ଜିନିଷ, ମନରେ ମୋତେ ଚିନ୍ତା କର, ମନ୍ମନା ଭବ ମଦ ଭକ୍ତ ମୋର ଭକ୍ତ ହୁଅ। ଜଣେ ଯଦି ଭଗବାନଙ୍କୁ ମନରେ ଚିନ୍ତା କରିବ ତାହେଲେ ନିଶ୍ଚିନ୍ତ ଭାବରେ ସେ ଭଗବାନ ଭକ୍ତ ହେବେ। ତେଣୁ ଭଗବାନ ଭକ୍ତ ହେଲେ ମଜ୍ଜାଜି ଭଗବାନଙ୍କ ଯାଜନ କରିବେ, ଭଗବାନ ପୂଜା କରିବେ ସବୁ କରିବେ, ଏବଂ ଭଗବାନ ପୂଜା କରିବା ମାନେ ପ୍ରଥମେ ନମସ୍କାରରୁ ଆରମ୍ଭ ମାନ ନମସ୍କୃ। ତେଣୁ ଏହି ଚାରୋଟି ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ, ଇଏ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଏହି ଚାରୋଟି ଆବଶ୍ୟକତା ରହିଛି, ଏହି ଚାରୋଟି ଜିନିଷ ମନରେ ଆମେ ଚିନ୍ତା କର, ମନ୍ମନା କର। ମନ ହେଉଛି ସବୁଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ, ଆମର ଯେତେ ସବୁ ଆମର ଶରୀର ରହିଛି ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ଏ ମନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାହିଁକି ଗୁରୁତ୍ୱପୂର୍ଣ୍ଣ ନା ମନ ଦୁଇ ପ୍ରକାର କାର୍ଯ୍ୟ କରିବ, ସେ ଆମର ଶତ୍ରୁ ଭଳି କାର୍ଯ୍ୟ କରିବ, ପୁଣି ବନ୍ଧୁ ଭଳି ମଧ୍ୟ କାର୍ଯ୍ୟ କରିବ। ତେଣୁ ମନ ସମ୍ବନ୍ଧରେ ଶାସ୍ତ୍ରମାନଙ୍କରେ ବହୁତ ଦିଆଯାଏ, ମନ ବିଷୟରେ କୁହାଯାଏ ବହୁତ କଥା। ମନ ଯଦି ଯେଉଁ ମନ ଯେଉଁ ବନ୍ଧୁରାତ୍ମା ତ୍ୱନସ୍ତସ୍ୟ ଦେନାତ୍ମୈବ ଆତ୍ମନାଜିତ ଅନାତ୍ମନସ୍ୟ ଶତ୍ରୁତେ ବର୍ତ୍ତିତ ଆତ୍ମୈବ ଶତ୍ରୁବତ, ଯେଉଁ ମନ ଆମର ଅଧୀନରେ ଅଛି ଆମ ବସରେ ଅଛି ସେ ହେଉଛି ଆମର ବନ୍ଧୁ। କିନ୍ତୁ ଯଦି ଆମେ ମନର ବସରେ ରହିଯିବା, ମନର ଅଧୀନରେ ରହିଯିବା, ସେ ମନଟା ଆମର ଶତ୍ରୁ। କାରଣ ଯେଉଁମାନେ ଭଗବାନଙ୍କର ଭଜନ କରୁଛନ୍ତି କି ସବୁ କରୁଛନ୍ତି, ଏଇଟା ମନ ତାଙ୍କ ମନକୁ ସେ ବସ କରିକି ମନଟା ଦ୍ୱାରା ଆମେ ଭଗବାନ ଭଜନ କରୁଛେ, ମନରେ ଆମେ ଚିନ୍ତା କରୁଛେ। ମନରେ ତିନିଟା, ମନର ଧର୍ମ ହେଉଛି ତିନୋଟି, ଥିଙ୍କିଂ ଫିଲିଂ ଆଣ୍ଡ ୱିଲିଂ। ଆମେ ଚିନ୍ତା କରିବା, ଆମେ ଯାହା ସବୁ ଚିନ୍ତା କରୁଛେ ମନ ଦ୍ୱାରା ଚିନ୍ତା କରୁଛେ, ଏବଂ ଫିଲିଂ କହିଲେ ଆମେ ଅନୁଭବ କରୁଛେ।
ଯାହା ସବୁ ଆମେ ଖାଦ୍ୟ ଗ୍ରହଣ କରୁଛେ, ଟେଷ୍ଟ ପାଉଛେ, ଯାହା ସବୁ ଭଗବାନ କଥା କହୁଛେ ବା ଶୁଣୁଛେ, ଏ ଯେଉଁ ଆନନ୍ଦ ଅନୁଭବ କରୁଛେ, ଏସବୁ ମନ ଦ୍ୱାରା ହେଉଛି, ଫିଲିଂ ଅନୁଭବଟା ଆସୁଛି, ମୋତେ ବହୁତ ଆନନ୍ଦ ଲାଗୁଛି, ଏ ଫିଲିଂଟା କେଉଁଥିରେ ଆସୁଛି, ମନ ଦ୍ୱାରା ଆସୁଛି। ଏବେ ୱିଲିଂ, ୱିଲିଂ କହିଲେ ମାନେ କରିବା, ଇଚ୍ଛା କରିବା, ୱିଲିଂ ମୋର ଏଇଟା ଦରକାର, ଏଇଟା ଦରକାର, ଏସବୁ ଦରକାର, ଏ ମନ ଦ୍ୱାରା ହେଉଛି। ଏ ତିନୋଟି ମନର ଧର୍ମ ହେଉଛି ତିନୋଟି, ଥିଙ୍କିଂ, ଫିଲିଂ ଆଣ୍ଡ ୱିଲିଂ। ତେଣୁ ଏଇ ତିନୋଟି ଦ୍ୱାରା, ଏଇ ମନ ଦ୍ୱାରା ଆମେ ଯଦି ଯେଉଁ ଚିନ୍ତା କରିବା, ଯଦି ଭଗବାନ ବିଷୟରେ ଚିନ୍ତା କରିବା, ଭଗବାନ ବିଷୟରେ ଚିନ୍ତା କଲେ ମାନେ ଆମେ ନିଶ୍ଚିତ ଭାବରେ ଆନନ୍ଦ ଅନୁଭବ କରିବା, ଏବଂ ଆମେ ମଧ୍ୟ ସେଇଥିରେ ଇଏ ନେବା, ଅଭିଳାଷ କରିବା ବା ଆଶା ପୋଷଣ କରିବା, କେମିତି ଆମେ ଭଗବାନଙ୍କର ଅଧିକରୁ ଅଧିକ ସେବା କରିପାରିବା। ଏଇ ଦ୍ୱାରା ମନଟା, ଏଇ ମନଟା ଯେତେବେଳେ ଆମେ ଭଗବାନଙ୍କ ସେବାରେ ଲଗେଇବା, ଏଇଭଳି ଭାବରେ ଲଗେଇବା, ତାହେଲେ ଆମେ ମନମନା ଭବ। ମନ ଦ୍ୱାରା, ମନଟା ସାଧାରଣତଃ ଏତେ ଚଞ୍ଚଳ, ଅର୍ଜୁନ କହିଲେ ନା ଚଞ୍ଚଳ ହିଁ ମାନେ କୃଷ୍ଣ, ମନ ଏତେ ଚଞ୍ଚଳ କୌଣସି ସ୍ଥାନରେ ରହିବନି, କାରଣ ମନ ହେଉଛି ଚଞ୍ଚଳ। ଯେମିତି ଲକ୍ଷ୍ମୀଦେବୀ, ଲକ୍ଷ୍ମୀଦେବୀକୁ କୁହାଯାଏ, ତାଙ୍କର ଗୋଟେ ନାମ ହେଉଛି ଚଞ୍ଚଳା, ସେ କେଉଁଠି ସ୍ଥିର ଭାବରେ ରହିପାରିବେନି, ଚଞ୍ଚଳା। ଇଏ ମନର ଲକ୍ଷଣ, ମନରଥନେ ସତୀଧାବତ ଭଇ, ମନ ଏଇଠି ଅଛି ମାନେ ସାଙ୍ଗେ ସାଙ୍ଗେ କେଉଁଠି ବାହାରିଲା, ଏତେ ଶକ୍ତିଶାଳୀ ମନ। କିନ୍ତୁ ସେ ମନକୁ କଣ୍ଟ୍ରୋଲ କରିବା, ଭଗବାନ କହୁଛନ୍ତି କଣ୍ଟ୍ରୋଲ କରିବା ସମ୍ଭବ, ଅସଂଶୟ ମହାଭାବ ମନ ଦୁର୍ନିଗ୍ରାମ ଚଳମ ଅଭ୍ୟାସ ନେତୁ କମିତି ଇଏ ବୈରାଗ୍ୟ ଚକ୍ରିୟତେ। ଯଦିଓ ମନକୁ ନିୟନ୍ତ୍ରଣ କରିବା ବହୁତ କଠିନ, କିନ୍ତୁ ଅଭ୍ୟାସ କଲେ ସେଇଟା ସମ୍ଭବ ହେବ। ଯଦି ମନକୁ ଆମେ ନିଜ ମନ ଯତ ନିସ୍ତଳିତ ମନମ ଚଞ୍ଚଳମ ଅସ୍ଥିରମ ତତ ନିୟମେଇ ତଥା ଆତ୍ମନୈବ ବସନ୍ନୟ ଷଷ୍ଠ ଅଧ୍ୟାୟରେ ଭଗବାନ କହୁଛନ୍ତି, ଯେତେବେଳେ ମନ ଚାଲିଯାଉଥିବ ପୁଣି ତାକୁ ଆଣିତ ପଡ଼ିବ ଭଗବାନ, ମନଟା ସବୁବେଳେ ଚାଲିଯିବ ନା, ମନଟା ବହୁତ ବାୟୁରିବ ସେ ଦୁଷ୍କରମ, ବାୟୁକୁ ନିୟନ୍ତ୍ରଣ କରିବା ଯେଉଁଭଳିଆ ଦୁଷ୍କର, ସେଇଭଳିଆ ଅର୍ଜୁନ କହୁଛନ୍ତି ମନକୁ କଣ୍ଟ୍ରୋଲ କରିବା ସେଇଭଳିଆ, ଭଗବାନ କହୁଛନ୍ତି ସେଇଟା ସମ୍ଭବ। ଯେତେବେଳେ ଗୋପୀମାନେ, ଗୋପୀମାନଙ୍କର ମନ ଏମିତି ଭଗବାନଙ୍କ ପାଖରେ ଲାଗିଥିଲା, ସେମାନେ କହୁଥିଲେ କେମିତି ଆମେ ମନଟା ଭଗବାନ କୃଷ୍ଣଙ୍କ ଠାରୁ ଦୂରେଇ ନେଇଯିବା, ଏଇଭଳି ଭାବରେ ସେମାନେ ଚେଷ୍ଟା କରୁଥିଲେ। ଗୋପୀମାନେ ସବୁ ସମୟରେ ତ କ'ଣ ଅଟତି ଯତ୍ ଭଗବାନ ଅନି କାନନମ ତ୍ରୁଟି ଯୁଗାୟତେ ତ୍ୱମ ଅପଶ୍ୟତାମ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚତେ ଜଡ଼ ଉଦୀକ୍ଷତାମ ତଥଙ୍କୁ ଦୋଷା। ଭଗବାନ ଯେତେବେଳେ ଚାଲିଯାଉଛନ୍ତି ସକାଳେ ବଣକୁ ଚାଲିଯାଉଛନ୍ତି ଗୋବତ୍ସା ମାନଙ୍କୁ ଚାରଣ କରିବା ପାଇଁ, ଅଟତି ଯତ୍ ଭଗବାନ ଅନି କାନ ଅନି ମାନେ ଦିନବେଳା ଭଗବାନ ଚାଲିଯାଉଛନ୍ତି, କାନନକୁ ଚାଲିଯାଉଛନ୍ତି। ଗୋପୀମାନଙ୍କର ସେତେବେଳେ ସେମାନେ ଭଗବାନଙ୍କୁ ଚିନ୍ତା କରୁଛନ୍ତି, ତାଙ୍କ ପାଇଁ ତ୍ରୁଟି ଯୁଗାୟତେ, ତ୍ରୁଟି କହିଲେ ବହୁତ କ୍ଷଣ, ବହୁତ ଅଳ୍ପ ସମୟ, ଅତି ଅଳ୍ପ ସମୟ ତ୍ରୁଟିଟା କୁହନ୍ତି, ସେ ତ୍ରୁଟିଟା ଗୋଟେ ଯୁଗ ଭଳିଆ ଲାଗୁଛି, ଦଶ ବର୍ଷ ଭଳିଆ ଲାଗିଯାଉଛି, ତ୍ରୁଟି ଯୁଗାୟତେ ତ୍ୱମ ଅପଶ୍ୟତାମ, ଭଗବାନ ଦେଖିପାରୁନାହାନ୍ତି, କୃଷ୍ଣଙ୍କୁ ଦେଖିପାରୁନାହାନ୍ତି, କିନ୍ତୁ ମନରେ ସବୁବେଳେ ସେଇଠି ମନ ରହିଲା, ଏଇଟା ଇଏ କରୁଥିବେ, ଏଠି ଚାଲୁଥିବେ, ଏମିତି ଚାଲୁଥିବେ, ତାଙ୍କ ପାଦରେ କଣ୍ଟା ପଶିଯାଉଥିବ, ଏଇଭଳି ଭାବରେ ସେ ସବୁବେଳେ ମୂର୍ଚ୍ଛା ହେଇଯାଉଛନ୍ତି ଦିନବେଳା। ଭଗବାନ ମନଟା ସେଇଠି ରହୁଛି, ଅଟତି ଯତ୍ ଭଗବାନ ଅନି କାନନମ ତ୍ରୁଟି ଯୁଗାୟତ ତ୍ୱମ ଅପଶ୍ୟତାମ, ତୁମେ ନ ଦେଖିଲେ ଏଇଭଳି ଭାବରେ ଆମକୁ ଲାଗୁଛି ତ୍ରୁଟି ଗୋଟେ ଯୁଗ ଭଳି ଲାଗୁଛି। ଏବଂ କୁଟିଳଂ କୁନ୍ତଳଂ ଶ୍ରୀ ଶ୍ରୀମୁଖଂ ଚେତେ ଜଡ଼ ଉଦୀକ୍ଷତାଂ ପ୍ରଥମ ପ୍ରଦୂଷାଂ, ଯେତେବେଳେ ସନ୍ଧ୍ୟା ହେଇଯାଉଛି ଭଗବାନ ଫେରୁଛନ୍ତି, ସେତେବେଳେ ଭଗବାନଙ୍କ ସୁନ୍ଦର ରୂପକୁ ଦେଖିକିରି କୁଟିଳଂ କୁନ୍ତଳଂ, ତାଙ୍କର ଯେଉଁ କୁନ୍ତଳ ରହିଛି ବା କୁଞ୍ଚୁଞ୍ଚିଆ କେଶ ସବୁ ରହିଛି, ତାଙ୍କର ସୁନ୍ଦର ଆନନ୍ଦ ମୁଖ, ସୁନ୍ଦର ମୁଖପଦ୍ମକୁ ଦର୍ଶନ କରିକିରି ଏତେ ବିଭୋର ହେଇଯାଉଛନ୍ତି, ଏତେ ଆନନ୍ଦରେ ମଗ୍ନ ହେଇଯାଉଛନ୍ତି, ଏ ଜଡ଼ ଉଦୀକ୍ଷତାଂ ପ୍ରଥମ ପ୍ରଦୂଷାଂ, ତାଙ୍କ ଆଖିର ପତନ, ଚକ୍ଷୁର ପତନ ପଡ଼ିଗଲା, ମାନେ ପଲକ ଯେଉଁ ରହିଛି ପଲକ ପଡ଼ିଗଲା ମାନେ ସେମାନେ ବହୁତ ମନ ଦୁଃଖ ହେଉଛି, ତାଙ୍କର ବ୍ରହ୍ମାଙ୍କୁ ସେମାନେ ଗାଳି ଦେଉଛନ୍ତି, ବ୍ରହ୍ମା ଜାଣିନାହାନ୍ତି କେମିତି ସୃଷ୍ଟି କରିବାକୁ ପଡ଼ିବ, ଆମର କୋଟି ନେତ୍ର ଦରକାର ଭଗବାନଙ୍କ ଦର୍ଶନ ଦେଖିବା, ସୌନ୍ଦର୍ଯ୍ୟକୁ ଦର୍ଶନ କରିବା ପାଇଁ କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହା ତ ନିମେଷ କୃଷ୍ଣ ଦେଖି ଦେଖିବି ମୁଇଁ, କୋଟି ନେତ୍ର ଦରକାର ଭଗବାନଙ୍କ ରୂପକୁ ଦର୍ଶନ କରିବା ପାଇଁ, ସୌନ୍ଦର୍ଯ୍ୟକୁ ଦର୍ଶନ କରିବା ପାଇଁ, କନ୍ଦର୍ପ କୋଟି କମନୀୟ, ଗୋଟିଏ କନ୍ଦର୍ପର ରୂପ ତାଙ୍କ ପାଖରେ ରହିଛି, ତେଣୁ ସେ ରୂପ ଦେଖିବା ପାଇଁ କୋଟିଏ ଚକ୍ଷୁ ଦରକାର, କିନ୍ତୁ ବ୍ରହ୍ମା ଦେଇଛନ୍ତି ମାତ୍ର ଦୁଇଟି ଚକ୍ଷୁ, ତା ଦେହରେ ପୁଣି ନିମେଷ ଦେଇଛନ୍ତି ବା ପଲକ ଦେଇଛନ୍ତି, ଆମେ ଭଗବାନ କ'ଣ ଦେଖିବୁ,
ଏଇଭଳି ଭାବରେ ସବୁବେଳେ ଭଗବାନଙ୍କର ତେଣୁ ଏଇ ଯେଉଁ ଯେତେବେଳେ ରାଧାରାଣୀ ଜାଣୁଛନ୍ତି ଯେ କୃଷ୍ଣ ଚାଲିଯାଉଛନ୍ତି ଅନ୍ୟ ଚନ୍ଦ୍ରାବଳୀ ପକ୍ଷକୁ ପଳାଇ ଯାଉଛନ୍ତି ତେଣୁ ସେ ଚାହୁଁଛନ୍ତି କେମିତି ମୁଁ ତାଙ୍କୁ ଭୁଲିଯିବି କିନ୍ତୁ ଯାହା କଲେ ମଧ୍ୟ ସେଇ କୃଷ୍ଣ ଆସୁଛନ୍ତି ତମାଳପୁଟ ଦେଖିଲେ ଭଗବାନଙ୍କୁ ସେ କୃଷ୍ଣଙ୍କର ସ୍ମରଣ ଆସିଛି ସବୁବେଳେ କୃଷ୍ଣଙ୍କର ସ୍ମରଣ ଆସୁଛି ତେଣୁ ସିଏ କହୁଛନ୍ତି କେମିତି ମୁଁ କୃଷ୍ଣଙ୍କୁ ଭୁଲିଯିବି ଏଇଟା ପାଇଁ ସେ ଚେଷ୍ଟା କରୁଛନ୍ତି କିନ୍ତୁ ଯାହା କଲେ ମଧ୍ୟ ସେ କୃଷ୍ଣଙ୍କୁ ଭୁଲି ପାରୁନାହାନ୍ତି ମନ ଏଇଭଳି ଭାବରେ ମନଟା ଯେତେବେଳେ ଭଗବାନଙ୍କୁ ସବୈ ମନ କୃଷ୍ଣ ପଦାର ବିନ୍ଦୁ ଅମ୍ବରୀଶ ମହାରାଜ ସେଭଳି ଭାବରେ ଭଗବାନଙ୍କ ସେବା କରି ମନଟା ସବୁବେଳେ ଭଗବାନଙ୍କ ସେବାରେ ଲାଗିଥାଉଛି ଭରତ ମହାରାଜ ସେ ମଧ୍ୟ ସେହି ସ୍ତରକୁ ଯାଇଥିଲେ ସବୁବେଳେ ଭଗବାନଙ୍କ ସ୍ମରଣ କରୁଥିଲେ ଭଗବାନଙ୍କ ସେବା ଏମିତିକି ସେ ଶୟନ ମଧ୍ୟ କରୁନଥିଲେ ରାତ୍ରିରେ ସେମାନେ ନିଦା ପର୍ଯ୍ୟନ୍ତ ଯାଉନଥିଲେ ସବୁବେଳେ ଭଗବାନଙ୍କ ଚିନ୍ତାରେ ରହିଛନ୍ତି କିନ୍ତୁ ଏହି ସ୍ତରରେ ମନଟା ତାଙ୍କର ରହୁଥିଲା ଭଗବାନଙ୍କର ସେବାରେ ନିଯୁକ୍ତ ରହୁଥିଲା ଭଗବାନଙ୍କ ସେବା କରୁଥିଲେ ଭଗବାନଙ୍କ ଧ୍ୟାନ କରୁଥିଲେ ଭଗବାନଙ୍କ ନାମ ଜପ କରୁଥିଲେ ଏଇଭଳି ଭାବରେ ଭଗବତ ସେବାରେ 24 ଘଣ୍ଟା ସେ ନିଯୁକ୍ତ ଥିଲେ ଭରତ ମହାରାଜ ମନଟା ପୂର୍ଣ୍ଣ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଥିଲା ଏବଂ ସେଥିପାଇଁ ସିଏ ସକାଳେ ସୂର୍ଯ୍ୟୋଦୟ ସମୟରେ ଆମେ ଯେଉଁ ଗାୟତ୍ରୀ ମନ୍ତ୍ର କରୁଛେ ସେଭଳି ଗାୟତ୍ରୀ ଭଳି ଗୋଟେ ମନ୍ତ୍ର ସେ ପାଠ କରୁଥିଲେ ମାନେ ଏତେ ସେବାରେ ସେ ଆନନ୍ଦ ପାଉଥିଲେ ଯେ ସେବାଟି କରିପାରୁନଥିଲେ ଯେମିତି ଆମର ବର୍ଣ୍ଣନା କରାଯାଇଛି ଭକ୍ତି ପ୍ରସାଦ ସିନ୍ଧୁରେ ଭଗବାନଙ୍କର ଜଣେ ସେବକ ତାଙ୍କ ନାଁ କ'ଣ ଯେ ଭଗବାନଙ୍କର ସେ ଚାମର ବୁଲାଉଛନ୍ତି ଭଗବାନ ପଙ୍ଖା ଦେଉଛନ୍ତି କିନ୍ତୁ ଭଗବାନଙ୍କ ସେବାରେ ଏତେ ଆନନ୍ଦ ସେ ଉଲ୍ଲଖିତ ହୋଇଯାଉଛନ୍ତି ଯେ ଆତ୍ମବିଭୋର ହୋଇକି ତାଙ୍କ ହାତରୁ ଖସି ପଡ଼ୁଛି ସେ ଚାମରକୁ ତେଣୁ ସେ ନିଜକୁ ନିନ୍ଦା କରୁଛନ୍ତି ଯେ ଭଗବାନଙ୍କ ସେବାର ବ୍ୟାଘାତ ଆସିଲା ଭଗବାନଙ୍କ ସେବା କଲା ମାନେ ସେ ଆନନ୍ଦ ଜଣେ ପ୍ରାପ୍ତ ହେବ ଯେଉଁ ଆନନ୍ଦ ପ୍ରାପ୍ତ ହେଲେ ସେ ଭଗବାନଙ୍କ ସେବା ଆଉ କରିପାରିବନି ସେ ଆନନ୍ଦରେ ବିଭୋର ହୋଇଯିବ ଆଉ କ'ଣ ଭଗବାନଙ୍କ ସେବା କ'ଣ ରହୁଛି ଭଗବାନଙ୍କ ସେବାରେ ଆନନ୍ଦଟା ଏତେ ଆସୁଛି ବିଭୋର ହୋଇଯାଉଛି ତେଣୁକରି ଭରତ ମହାରାଜ ଗୋଟେ ଗାୟତ୍ରୀ ମନ୍ତ୍ର ଭଳି ଗୋଟେ ମନ୍ତ୍ର ପାଠ କରୁଥିଲେ ଯେଉଁ ମନ୍ତ୍ରରେ ସେ କହୁଥିଲେ ହଂସ ରୁଦ୍ରାଣାଂ ନିଷତ୍ ଲିଙ୍ଗରାମ ଇନମ ମୁଁ ବର୍ତ୍ତମାନ ଗ୍ରୀଧ ଗ୍ରୀଧ କହିଲେ ଏ ଯେଉଁ ପକ୍ଷୀ ଛଞ୍ଚାଣ ଛଞ୍ଚାଣ ଏତେ ଉନ୍ନତ ସ୍ତରକୁ ଯାଇଛି କିନ୍ତୁ ତାର ଲକ୍ଷ୍ୟ କେଉଁଠୁ ନା କେଉଁଠି ଗୋଟେ ମୃତ ଜୀବ ପଡ଼ିଥିବ ସେଇଟାକୁ ଖାଇବା ପାଇଁ ତାର ଇଏ ରହିଥିବ ଇଏ ହେଉଛି ଗ୍ରୀଧ୍ରର ସ୍ୱଭାବ କିନ୍ତୁ ହଂସ ଯେଉଁଠି ଉନ୍ନତ ପରିବେଶ ଥିବ ପରିଷ୍କାର ଜଳ ଥିବ ପଦ୍ମ ସବୁ ପ୍ରସ୍ଫୁଟିତ ହୋଇଥିବେ ସେହି ସ୍ଥାନରେ ସବୁ ହଂସମାନେ ବିଚରଣ କରନ୍ତି ତେଣୁ ସିଏ କହୁଛନ୍ତି ଭରତ ମହାରାଜ ଭଗବାନଙ୍କ ସ୍ତୁତିରେ ସେଇଟା କହୁଛନ୍ତି ଯେ ମୋର ଏଇଭଳି ଭାବରେ ମୁଁ ଯେଉଁ ଗ୍ରୀଧ୍ର ସ୍ୱଭାବ ରହିଛି ମୋର ମନଟା ଭଗବାନଙ୍କ ସେବାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି କିନ୍ତୁ ତଥାପି ସେ କହୁଛନ୍ତି ମୋର ଏଇଭଳି ଭାବରେ ମନଟା ଆପଣଙ୍କ ସେବା କରିପାରୁନି ମୋତେ କୃପା କରନ୍ତୁ କେମିତି ମୁଁ ଆପଣଙ୍କ ସେବାରେ ନିଯୁକ୍ତ ରହିବି ସେବା ଆନନ୍ଦ ଦ୍ୱାରା ମୁଁ ସେବା ଆପଣଙ୍କୁ କରିପାରୁନି ବାଧା ପ୍ରାପ୍ତ ହେଉଛି ତେଣୁ ସେ ଆନନ୍ଦ କମେଇବା ପାଇଁ ସେ ସ୍ତୁତି କରୁଛନ୍ତି ସେ ଯେଉଁ ଗାୟତ୍ରୀ ମନ୍ତ୍ର ଭଳି ଗୋଟେ ରହିଛି ମନ୍ତ୍ର ପଞ୍ଚମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ନା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ପର ରଜ ସବିତୁ ସେ ଆମେ ଏଇ ଯେଉଁ ସେ ଭାବୁଛନ୍ତି ଏଇ ଯେଉଁ ରଜଗୁଣର ପ୍ରଭାବରେ ମୁଁ ଏ ଆନନ୍ଦ ପ୍ରାପ୍ତ ହେଉଛି ଯେଉଁଥିପାଇଁ ମୁଁ ଭଗବାନଙ୍କ ସେବା କରିପାରୁନି ତେଣୁ ମୁଁ ଏଥିରୁ ମୁକ୍ତ ହେଇକି କେମିତି ଆପଣଙ୍କର ସେବାରେ ନିଯୁକ୍ତ ହେବି ଏଇ ସ୍ତରକୁ ଯାଇଥିଲେ ଭରତ ମହାରାଜ 24 ଘଣ୍ଟା ସେ ଭଗବାନଙ୍କ ସେବା କରୁଛି ମନଟା ସବୁ ଆମେ ତ ଆମର କ'ଣ ପୋଜିସନ୍ ଅଛି ଗୋଟେ ମିନିଟ୍ ରହିଲା ମନଟା ବିଚଳିତ ହୋଇଯାଉଛି କିନ୍ତୁ ଏଇ 24 ଘଣ୍ଟା ସେ ମନଟାକୁ ଭଗବାନଙ୍କ ସେବାରେ ଲଗେଇଥିଲେ କିନ୍ତୁ ଏହି ସ୍ତରରୁ ତାଙ୍କର ପୁଣି ପତନ ହୋଇଗଲା ଭରତ ମହାରାଜ ଏଇ ଗୋଟେ ମୃଗ ସେବା ପ୍ରତି ଆସକ୍ତି ଦେଖିକି ଯେଉଁ ମନ ଭଗବାନଙ୍କ ସେବାରେ ପୂର୍ଣ୍ଣ ଭାବରେ ଲଗେଇଥିଲେ ସେଇ ମନଟା ପୂର୍ଣ୍ଣ ଭାବରେ ଲାଗିଗଲା ମୃଗ ପାଖରେ କେମିତି ସେ ରହିବ କେମିତି ସେ କାଳେ ଅନ୍ୟମାନେ ପଶୁମାନେ ଖାଇଦେବେ ତାକୁ ଏମିତି ମୁଁ ତାର ସେବା ନେଇପାରୁନି ଏମିତିକି ନିଜ ଭଗବାନଙ୍କ ସେବା ମଧ୍ୟ ସେ କରିପାରିଲେନି ଭଗବାନ ସେବାରେ ସେ ଚିନ୍ତା କରୁଥିଲେ କେମିତି ମୋର କାଳେ କିଏ ଆଉ ଆକ୍ରମଣ କରିଦେବ କି ମୃଗକୁ ଏଇଭଳି ଭାବରେ ସେ 24 ଘଣ୍ଟା ମୃଗ ଭିତରେ ଚିନ୍ତା କଲେ ମାନେ ମନଟା ଯେଉଁ ଭଗବାନ ପାଖରେ ଲାଗିଥିଲା ସେ ମୃଗ ପାଖରେ ଲାଗିଗଲା ପୂର୍ଣ୍ଣ ଭାବରେ ଲାଗିଗଲା 24 ଘଣ୍ଟା ଲାଗିଗଲା ଅନ୍ତିମ ସମୟରେ ମଧ୍ୟ ସେ ମୃଗ କଥା ଚିନ୍ତା କରିକି ଯଦି ସର୍ବତ୍ୟାଗ କଲେ ତା ପରଜନ୍ମରେ ସେ ଗୋଟେ ମୃଗ ସାହୁ ଖାଇଲେ କିନ୍ତୁ ଏଠି ଆଚାର୍ଯ୍ୟମାନେ କହିଛନ୍ତି ଯେଉଁ ଭରତ ମହାରାଜ ଯଦିଓ ଉନ୍ନତ ସ୍ତରକୁ ଯାଇଥିଲେ କିନ୍ତୁ ତାଙ୍କର ଏଇ ଯେଉଁ ପତନ ହେଲା ଏଇଟା ପ୍ରକୃତରେ କୌଣସି ଅପରାଧ ବି ହେଇନି। ସାଧାରଣତଃ ଯେଉଁମାନଙ୍କୁ ପତନ ହେଇଯାଏ ସେ ଅପରାଧ କରିଥିବାରୁ ତାଙ୍କର ସବୁ ପତନ ହେଇଯାଏ, କିନ୍ତୁ ଇଏ ଯେଉଁ ପତନଟା ହେଲା ଏଇଟା ଭଗବାନଙ୍କର ଦ୍ୱାରା ବ୍ୟବସ୍ଥା ହେଇଥିଲା, ଯେଉଁଥିପାଇଁ କି ତାଙ୍କର ପତନ ହେଲେ ମଧ୍ୟ ସେ ପୂର୍ବ ସ୍ମୃତି ସବୁ ମନେ ରଖିଥିଲେ। ପୂର୍ବଜନ୍ମ ରାଜା ଥିଲି, କୋଟିଏ ବର୍ଷ କାଳ ସେ ଇଏ କରିଥିଲେ, ରାଜ୍ୟ କରିଥିଲେ। ଋଷଭଦେବ, ଋଷଭଦେବ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର, ତାଙ୍କର ଶହେ ପୁତ୍ର ଭିତରେ ଶ୍ରେଷ୍ଠ ପୁତ୍ର ହେଉଥିଲେ ଭରତ ମହାରାଜ, କୋଟିଏ ବର୍ଷ କାଳ ରାଜ୍ୟ ଶାସନ କରିଛନ୍ତି, କିନ୍ତୁ ତଥାପି ସେ ଯୁବକ ଥିଲେ ଏବଂ ସବୁକିଛି ତ୍ୟାଗ କରିଦେଲେ। ମଳବତ ବୋଲି କୁହାଯାଉଛି, ମଳବତ ଯେମିତି ଆମେ ମଳତ୍ୟାଗ କଲେ ତା ପ୍ରତି ଆମର ଆସକ୍ତି ରହେନି, ସେଭଳି ଭାବରେ ସିଏ ସମସ୍ତ ରାଜ୍ୟ ପୁତ୍ର ପରିବାର ସମସ୍ତଙ୍କୁ ସେ ମଳବତ ତ୍ୟାଗ କରିଥିଲେ, କିନ୍ତୁ ତଥାପି ଏ ମୃଗର ଯେଉଁ ଆସକ୍ତି ଆସିଗଲା ମନଟା ଏପଟେ ରହିଗଲା। କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କର ଭାରତରେ କହୁଛନ୍ତି ଆମେ ଯେଉଁ ଯେକୌଣସି ପରିସ୍ଥିତି ହେଉନା କାହିଁକି ଏ ଭଗବାନଙ୍କର ନାମ ଜପକୁ ଏଇଟାକୁ କେବେ ବି ତ୍ୟାଗ କରିବା କଥା ନୁହେଁ। ତେଣୁ ଆସ୍ତେ ଆସ୍ତେ ତ୍ୟାଗ କରି କରିକି ଭଗବାନଙ୍କ ସେବାରୁ ଆସ୍ତେ ଆସ୍ତେ କମ ହେଇଯାଇକିରି ଆସ୍ତେ ଆସ୍ତେ ସେ ପୁରା ଭଗବାନଙ୍କ ସେବା ଭୁଲିଗଲେ, ମୃଗର ସେବାରେ ଲାଗିଥିଲେ। ତେଣୁ ମୃଗ ଜନ୍ମ ଯେଉଁ ପ୍ରାପ୍ତ ହେଲେ ତାଙ୍କର ପ୍ରକୃତରେ ଯେଉଁ ପ୍ରେମ ଥିଲା ସେଟାକୁ ବଢ଼େଇବା ପାଇଁ ଭଗବାନଙ୍କର ଆରେଞ୍ଜମେଣ୍ଟ ହେଇଛି। ନହେଲେ ଜଣେ ଅତି ଅଳ୍ପ ଯଦି ଭଗବାନଙ୍କର ସେବା କରନ୍ତି, ଭଗବାନ କହୁଛନ୍ତି ସ୍ୱଳ୍ପମୁପ୍ୟ ଧର୍ମସ୍ୟ ପ୍ରାୟତଃ ମହତ୍ଵ ଭୟାତ, ଯଦି ଜଣେ ଅତି ଅଳ୍ପ କିଛି ଭଗବାନଙ୍କ ସେବା କରିଛନ୍ତି ସେଇଟା ତାଙ୍କୁ ବହୁତ ବଡ଼ ଭୟରୁ ରକ୍ଷା କରିବ। ତାହେଲେ ଇଏ ତ ବହୁତ ଉନ୍ନତ ସ୍ତରକୁ ଯାଇଥିଲେ, କୁହାଯାଏ ଭାବସ୍ତରକୁ ସେ ଯାଇଥିଲେ ବୋଲି କହିଲେ। ଭାବସ୍ତର ଯେଉଁଟାକୁ ଆମର ରହିଛି ଭକ୍ତି ମାର୍ଗରେ, ଆଦୌ ଶ୍ରଦ୍ଧା, ତତ ସାଧୁ ସଙ୍ଗ, ତତ ଭଜନ କ୍ରିୟା, ତତ ଅନର୍ଥ ନିବୃତ୍ତି, ତତ ନିଷ୍ଠା, ରୁଚି, ଆସକ୍ତି, ଏଭଳି ଭାବରେ ବି ଭାବସ୍ତର ଅଛି। ଭାବସ୍ତର କହିଲେ ଭଗବାନଙ୍କ ସହିତ ଆମର ଏମିତି କଥାବାର୍ତ୍ତା ହେଉଛେ, ସେଭଳିଆ ଭଗବାନଙ୍କ ସହିତ ସିଧାସଳଖ କଥା ସେମାନେ ହୁଅନ୍ତି ଭାବସ୍ତର କଥା। ଏହି ସ୍ତରକୁ ଯାଇକି ମଧ୍ୟ ତାଙ୍କର ପତନ ହୋଇଗଲା, ଏଇଟା ଭଗବାନଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି। ଆମେ ସେହିଭଳି ଭାବରେ କେତେ ସତର୍କ ରହିବାର ଅଛି, ଆମେ ଯେଉଁ ଭକ୍ତି ମାର୍ଗରେ ଆସୁଛେ ଆମେ ଏତେଟା ଗମ୍ଭୀର ଭାବରେ ନେଉନି। ଭଗବାନଙ୍କର ସମ୍ବନ୍ଧୀୟ ଶାସ୍ତ୍ର ଜ୍ଞାନ ଏସବୁ ଜିନିଷ ରହିଛି, ଏସବୁ ଜାଣିଲେ ଆମେ ଉନ୍ନତର ଅବସ୍ଥାକୁ ଯିବା। ଭଗବାନ ଦେଇଛନ୍ତି ଏସବୁ ଜ୍ଞାନ ଦେଇଛନ୍ତି, ଆମେ ଜାଣିବା ଭଗବାନଙ୍କ ସମ୍ବନ୍ଧୀୟ, ଭଗବାନଙ୍କ ଯେଉଁ ଭଗବତ୍ତା ରହିଛି ଏସବୁ ଜିନିଷ ଶାସ୍ତ୍ର ଅଧ୍ୟୟନରୁ ଆମେ ଜାଣିପାରିବା। ଖାଲି ନାମ କଲେ ଆମେ ଭଗବାନଙ୍କର ଏଇଟାକୁ ଜାଣିପାରିବାନି, ଭଗବାନଙ୍କର ଭଗବତ୍ତା ଜାଣିପାରିବାନି। ସେଥିପାଇଁ ଆମର ଏସବୁ ସୁଖଦେବ ଗୋସ୍ୱାମୀ ଅନ୍ତିମରେ କହିଲେ ତୁମେ ନାମ କର, ନାମ ସଂକୀର୍ତ୍ତନଂ ଯସ୍ୟ ସର୍ବପାପ ପ୍ରଣାଶନମ୍ ପ୍ରଣାମ ଦୁଃଖ ସମନ ସ୍ତମ ନମାମି ହରିଂ ପରମ। ଭଗବାନ ନାମର ମହାତ୍ମ୍ୟ ସବୁଠି ରହିଛି, ସବୁବେଳେ କୁହାହେଉଛି, କିନ୍ତୁ ସେ କହୁଛନ୍ତି ତୁମେ ଭଗବାନ କଥା ଶୁଣ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱତବ୍ୟ ପିତୃତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଇଚ୍ଛତା ଭୟମ୍। ଯେଉଁ ଭକ୍ତିର ଯେଉଁ ନଅଟି ଅଙ୍ଗ ଅଛି ତା ଭିତରେ ଶ୍ରେଷ୍ଠ ହେଉଛି ଏଇ ତିନୋଟି, ଶ୍ରବଣ, କୀର୍ତ୍ତନ ଏବଂ ସ୍ମରଣ, ଏବଂ ଆ ଭିତରେ ଶ୍ରେଷ୍ଠ ହେଉଛି କୀର୍ତ୍ତନ। କିନ୍ତୁ ଜଣେ ଯଦି ଶ୍ରବଣ କରିନଥିବେ ତାହେଲେ ସେମାନେ କୀର୍ତ୍ତନ କରିପାରିବେନି। ଭଗବାନଙ୍କ ନାମ ଜପ କରୁଛେ ବା ନାମ କୀର୍ତ୍ତନ କରୁଛେ, ଯଦି ଆମେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଇନି ତାହେଲେ ଆମେ ସେଟା ଜାଣିପାରିବାନି ଭଗବତ ନାମର ମହାତ୍ମ୍ୟ ବା ଭଗବାନଙ୍କର ଭଗବତ୍ତା ଏସବୁ ଆମେ ଜାଣିପାରିବାନି। ତେଣୁକରି ସୁଖଦେବ ଗୋସ୍ୱାମୀ ତମେ ସେଥିପାଇଁ ତମେ ଏଇଟା ଭଗବାନ କଥା ଶୁଣ, ଶୁଣିଲେ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିପାରିବା ବା ଜପ କରିପାରିବା ଏସବୁ କରିପାରିବା। ତେଣୁ ଏଇଭଳି ଭାବରେ ମନଟା ପ୍ରଥମ ହେଉଛି ମନ, ଚେତ ଖଳସ ବନ୍ଧାୟ, ଏଇ ମନ ଉପରେ ବହୁତ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଅନ୍ତିମ ଭଗବାନଙ୍କର ଅନ୍ତିମ ଜ୍ଞାନ ଦେଇଛନ୍ତି, ସର୍ବବୃହତ୍ତମ ଜ୍ଞାନ ହେଉଛି ଏଇଟା, ମନମନା ଭବ, ମନରେ ପ୍ରତି ଚିନ୍ତା କର। ତେଣୁ ଜଣେ ଯେତେବେଳେ ଭଗବାନ ମନରେ ଚିନ୍ତା କରିବ ସେତେବେଳେ ସେ ନିଶ୍ଚିନ୍ତ ଭାବରେ ଭଗବାନ ଭକ୍ତ ହେଇଯିବ, ଭଗବାନ ଭକ୍ତ, ମନମନା ଭବ ମାନେ ଭଗବାନ ଭକ୍ତ ହେବେ। ତେଣୁ ଭକ୍ତି କଲା ମାନେ ଯେଉଁ ବିଭିନ୍ନ ଭକ୍ତିର ଅଙ୍ଗ ରହିଛି ସେସବୁ କରିବେ, ଯାଜନ କରିବେ। ତେଣୁ ମଜାଜି ମୋର ଯାଜନ କରିବା, ମୋର ଆରାଧନା କର, ଅର୍ଚ୍ଚନା ଇତ୍ୟାଦି ଯାହା ସବୁ ରହିଛି ଯାଜନ ପଦ୍ଧତି ରହିଛି ଏଇଟା କରିବ। ଏବଂ ଅନ୍ତତଃ ପକ୍ଷେ କିଛି ନ କରିପାରିଲେ ମଧ୍ୟ, ଯଦି ଏ ତିନୋଟି ଚାରୋଟି ଜିନିଷ କିଛି ଯଦି ନ କରିପାରିଲେ ମଧ୍ୟ ଖାଲି ଯଦି ନମସ୍କାର କରିବ ତାହେଲେ ମଧ୍ୟ ସେ ଭଗବାନ ଭକ୍ତରେ ପରିଣତ ହେବେ। ଖାଲି ଭଗବାନଙ୍କୁ ନମସ୍କାର ଆରମ୍ଭରୁ ପ୍ରଥମେ କିଛି ଆମେ ଜାଣିନେ, ଖାଲି ନମସ୍କାର କରୁଛୁ ଭଗବାନଙ୍କୁ, ଭଗବାନ ପ୍ରଣାମ କରୁଛୁ, ନିଜକୁ ସରେଣ୍ଡର କରୁଛୁ, ପ୍ରଣାମ କରି ନିଜକୁ ପ୍ରଣାମ କରିବା ମାନେ ନିଜକୁ ସେଠି ଭଗବାନ ପାଖରେ ନିଜକୁ ସରେଣ୍ଡର କଲେ ବା ଆମକୁ ଭଗବାନ ପାଖରେ ଶରଣ ଗଲେ ସେଇଟା ହେଉଛି ପ୍ରଣାମର ଉଦ୍ଦେଶ୍ୟ ହେଉଛି ସେଇଟା। ଜଣେ ପ୍ରଣାମ କରିପାରିବେନି, ଜଣେ ଯଦି ସେଇ ନିଜକୁ ଏଇଭଳି ଭାବରେ ନିଜ ସ୍ତରକୁ ନ ଆସିବେ, ନିଜ ସ୍ତରକୁ ନ ଆସିବେ, ଜଣେ ପ୍ରଣାମ କରିପାରିବେନି। ଯେଉଁଠି ନିଜକୁ ନିଜ ବୋଲି ଭାବିବା ସେଇ କେସ୍ରେ ଆମେ ଯାଇକରି ଅନ୍ୟ ଯେଉଁମାନେ ଉଚ୍ଚ ସ୍ତରରେ ଅଛନ୍ତି ତାଙ୍କ ପାଖରେ ଯାଇ ପ୍ରଣାମ କରିପାରିବା। ତେଣୁ ଏଇ ଆମେ ତ ଜାଣିନଥିଲୁ ପ୍ରକୃତରେ ଯେଉଁ ପ୍ରଣାମ ଏଇଭଳି କରାଯାଏ ବୋଲି। ସାଧାରଣତଃ ଯେଉଁମାନେ ଆସୁଛନ୍ତି ମାର୍କେଟ୍ ଆସୁନାହାନ୍ତି ସେମାନେ ଭଗବାନ ଦେଖିକି ନମସ୍କାର ଏମିତି ଗୋଟେ ହାତରେ କି କ'ଣ କରିଦେଉଛି, ପ୍ରଣାମ କେମିତି କରିବାକୁ ପଡ଼ିବ ମୋତେ ଜାଣିନଥିଲେ ଆମେ କେମିତି ଭଗବାନ ପ୍ରଣାମ କରିବାକୁ ପଡ଼ିବ। ଏ ପ୍ରଣାମର ଆମେ ଏ ମାର୍କେଟ୍ ଆସିକରି ଆମେ ଜାଣୁଛେ ଏମିତି ପ୍ରଣାମ କରିବାକୁ ପଡ଼ିବ, ପ୍ରଣିପାତେନ ତଦ୍ଭିଧି ପ୍ରଣିପାତେନ ପରିପ୍ରଶ୍ନେନ ପ୍ରଣିପାତ ଆରମ୍ଭ ହେଉଛି ପ୍ରଣିପାତ। ନିଜକୁ ସରେଣ୍ଡର କଲେ ବା ନିଜକୁ ଜଣଙ୍କ ପାଖରେ ଶରଣରେ ଗଲେ ହିଁ ଯାଇକରି ସେ ଆମେ ଜ୍ଞାନ ପ୍ରାପ୍ତ ହୋଇପାରିବା ବା ଭଗବାନଙ୍କ କୃପା ପ୍ରାପ୍ତ ହୋଇପାରିବା। ତେଣୁ ଏଇ ଚାରୋଟି ହେଉଛି ଭଗବାନଙ୍କର ସବୁଠାରୁ ଶ୍ରେଷ୍ଠ ଜ୍ଞାନ ବା ବୃହତ୍ତମ ଜ୍ଞାନ ହେଉଛି ଚାରୋଟି, ମନ୍ମନା ଭବ ମଦଭକ୍ତ ମଧ୍ୟାଜି ମନ ମନସ୍କୃତି। ଏଇ ଚାରୋଟି କଲେ କ'ଣ ହେବ, ଭଗବତୀତ ନବମଧ୍ୟାୟରେ ଭଗବାନ କହୁଛନ୍ତି ଯେ ମାମ୍ ଏବ ଏସ୍ଏସି ଯୁତେବ ମାତ୍ମାନ ମତ୍ପରାୟଣ, ଯେହେତୁ ସେ ମତ୍ପରାୟଣ ହୋଇଯାଇଛି ସବୁବେଳେ ମୋର ସେବାରେ ନିଯୁକ୍ତ ରହୁଛି ତାହେଲେ ନିଶ୍ଚିନ୍ତ ଭାବରେ ମାମ୍ ଏବ ଏସ୍ଏସି ନିଶ୍ଚିନ୍ତ ଭାବରେ ମୋ ପାଖକୁ ସେ ଆସିବେ। ଏଇଟା ନବମଧ୍ୟାୟ 34 ଶ୍ଳୋକରେ ଭଗବାନ କହିଲେ। ତେଣୁ ଏଠି କହୁଛନ୍ତି 18:65 ଶ୍ଳୋକରେ ଯେ ଏଇ ଯେଉଁ ଚାରୋଟି ଜିନିଷ କଲେ କ'ଣ ହେବ ନା ମାମ୍ ଏବ ଏସ୍ଏସି ସେଇଟା ମୋତେ କହିଲେ ସତ୍ୟଂ ତେ ପ୍ରତିଜାନେ ପ୍ରିୟସିନ୍ଧି, ଏଇଟାକୁ ଆଉ ଟିକେ ଅଧିକା କରି କହିଲେ ଇଏ ହେଉଛି ସତ୍ୟ ଜିନିଷ ସତ୍ୟଙ୍କୁ ଏବଂ ନିଜେ ପ୍ରତିଜ୍ଞା କରି କହୁଛନ୍ତି ପ୍ରତିଜାନେ ପ୍ରିୟସିନ୍ଧି, ତମେ ମୋର ଯେହେତୁ ବହୁତ ପ୍ରିୟ ସେଥିପାଇଁ ମୁଁ ତମେ ପ୍ରତିଜ୍ଞା କରି କହୁଛି ଏଇ ଚାରୋଟି ଜିନିଷ ଯଦି କରିବ ତାହେଲେ ତମେ ନିଶ୍ଚିନ୍ତ ଭାବେ ମୋତେ ଆସ। ସେଇ କଥାରେ ଯାହା କହିଥିଲେ ଏଠି ପ୍ରତିଜ୍ଞା ଭଗବାନ କରିବାକୁ ପଡ଼ୁଛି, ଭଗବାନ କଥା କହିଦେଲା ମାନେ ସେଇଟା ତା ଦେହରେ କୌଣସି ଅସତ୍ୟ ନାହିଁ, କିନ୍ତୁ ତଥାପି ଭଗବାନଙ୍କର ଭକ୍ତବତ୍ସଳତା ଏଭଳି ସେ ଅର୍ଜୁନକୁ ମାଧ୍ୟମ କରି ସେ କହୁଛନ୍ତି ସମସ୍ତଙ୍କୁ କହୁଛନ୍ତି ଏଇଟା ସତ୍ୟନ୍ତେ ଯେଉଁମାନେ ଭଗବାନଙ୍କ ପ୍ରିୟ ବ୍ୟକ୍ତି ତାଙ୍କ ପାଇଁ ଏଇ ଜିନିଷଟା ହେଉଛି ସବୁଠାରୁ ଶ୍ରେଷ୍ଠ ଜ୍ଞାନ ପ୍ରତିଜ୍ଞାଣେ ପ୍ରିୟ, ଭଗବାନ ନିଜେ ପ୍ରତିଜ୍ଞା କରି କହୁଛନ୍ତି। ତେଣୁ ଏହିସବୁ ଜ୍ଞାନ ପ୍ରାପ୍ତ ହୋଇସାରିଲା ପରେ ଅନ୍ତିମରେ ଭଗବାନ ପଚାରିବେ କଚିତ୍ ଏତମ୍ ସୁତମ୍ ପାର୍ଥ ତୋୟା କ୍ରୀଡ଼ଣ ଚେତ ସା କଚିତ୍ ଅଜ୍ଞାନ ସମ ପ୍ରନସ୍ତ ଧନଞ୍ଜୟ, ଯେଉଁମାନେ ଭଗବତ ଗୀତାର ଜ୍ଞାନ ପାଇବେ ଜାଣିବେ, ଯେଉଁମାନେ ଏ ଭଗବତ ଗୀତାର ଜ୍ଞାନ ବୃହତ୍ତମ ଜ୍ଞାନ ଜଣେ ଜାଣିବେ, ଅର୍ଜୁନ କହୁଛନ୍ତି ମୋର ପ୍ରକୃତରେ ମୋର ମୋହ ନଷ୍ଟ ହୋଇଯାଏ, ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ମ୍ୟା ଚିତ ସ୍ତୁତୋସ୍ମୀ ଗତ ସନ୍ଧ୍ୟା କରିସି ବଚନ। ଏ ମୋହ ବା ଏ ଯେଉଁ ଅଜ୍ଞାନତାରେ ଯେଉଁ ଆସୁଛି ମୋହ ଅହଂ ମମେତି ସେଇଟା ମୋହ ବୋଲି କୁହାଯାଉଛି, ଏ ଶରୀରକୁ ନିଜେ ବୋଲି ମାନିବା ଏବଂ ଶରୀର ସମ୍ବନ୍ଧୀୟ ଯେଉଁ ଅର୍ଜୁନ ଚିନ୍ତା କରୁଥିଲେ ଏମାନେ ମୋର ଆତ୍ମବ୍ୟକ୍ତି ଏମାନେ ମୋର ଗୁରୁଜନ ଏମାନେ ଏଇ ଶରୀର ଚିନ୍ତାରେ ସେ କଥା କହୁଥିଲେ ଏ ମୋହ। ତେଣୁ ମୋହ ଯେତେବେଳେ ଅର୍ଜୁନ କହୁଛନ୍ତି ଆପଣଙ୍କ କୃପାରୁ ମୋର ମୋହ ବର୍ତ୍ତମାନ ଦୂର ହୋଇଯାଇଛି ନଷ୍ଟ ମୋହ, ଯେତେବେଳେ ଆମର ମୋହ ଦୂର ହୋଇଯିବ ସେତେବେଳେ ଆମର ସ୍ମୃତି ଫେରିପାଇବା। ଏସବୁ ଗୋଟିଏ ପରେ ଗୋଟିଏ ପତନ ହୋଇଯାଏ, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଭଗବାନ କହୁଛନ୍ତି କେମିତି ଆମର ସ୍ମୃତି ନଷ୍ଟ ହୁଏ, ଭଗବତ ସ୍ମୃତି ଆମର କେମିତି ବିନଷ୍ଟ ହୁଏ। ଧାୟତ ବିଷୟାନ୍ ପୁଂସ ସଙ୍ଗସ୍ତେ ପଜାୟତେ ସଂଘାତ ସଂଜାୟତେ କାମ କାମାତ କ୍ରୋଧ ବିଜାୟତେ କ୍ରୋଧାତ୍ ଭବତୀ ସମୂହ ସମୂହାତ୍ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂସାତ୍ ବୁଦ୍ଧିନାଶ ବୁଦ୍ଧିନାଶତ୍ ମନସ୍ ଏଇ ଗୋଟିଏ ପରେ ଗୋଟିଏ ନଷ୍ଟ ହେଇକା ଯାଉଛି। ଧାୟତ ବିଷୟାନ୍ ପୁଂସ ଯେତେବେଳେ ଆମେ ବିଷୟ ବିଷୟରେ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ଯେଉଁ ଭୌତିକ ବିଷୟ ସବୁ ରହିଛି ଏ ବିଷୟରେ ଯେତେବେଳେ ଧ୍ୟାନ କରୁଛେ ସେତେବେଳେ କ'ଣ ହେଉଛି ସଙ୍ଘାତ ତେସୁ ପଜା ସେଥିପ୍ରତି ଆସକ୍ତି ଆମର ଆସୁଛି ଏବଂ ସଂଘାତ ସଂଜାତ କାମ ଏ ଆସକ୍ତିରୁ ଆମର କାମନା ଜାତ ହେଉଛି ଏବଂ କାମନା ଯେତେବେଳେ ଆମର ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି କାମା ସଂଘାତ ସଂଜାତ କାମ କାମାତ କ୍ରୋଧ ବି ଯାଏ କ୍ରୋଧ ଆସୁଛି क्रोध आसिले क्रोध भवति सम्मोह एटि मोह आसुछि एवं मोह आसिले कौन हम ना सम्मोह स्मृति विभ्रम आम स्मृति नष्ट हो जाए जमी आम स्मृति आम रही आम ये शरीर ये स्मृति आम रही क्या करते ये सब आम स्मृति रोच कि से स्मृति नष्ट यदि मोह द्वारा मोह आसीगला स्मृति भी नष्ट स्मृति मंसा बुद्धि नाश हो स्मृति जो नष्ट बुद्धि नष्ट एवं बुद्धि नाशात पनसती बुद्धि जो नष्ट तार पतन हो जाए भगवान भूल जाए तेणु जो भगवान कृपा गुरुदेव कृपा आम जो मोह दूर हो नष्ट मोह से आम स्मृति फेरी पाइब से स्मृति कौन ना आम हूचे जीवेर स्वरूप है कृष्णेर नित्य दास आम जो भावचे आम से रोच कर्तव्य हूँ सेवा करवाकर सेवा करवाक ये सब चिंता आम स्मृति नष्ट हो जाए तेणु आम प्रकृत सेवा आम प्रकृत कर्तव्य हूँ भगवान सेवा करवा ये स्मृति भी आम ना तेणु जो मोह दूर होते आम स्मृति आसो प्रकृत भगवान सहित आम संबंध रही से संबंध में आम भगवान को सेवा करवा तेणु अर्जुन कहते मोर बर्तमान मोह दूर हो जाए नष्ट मोह स्मृति लब्ध नष्ट मोह जो दूर है तब स्मृति आसीज आपण कृपा यहाँ हो प्रसादात्मा तेणु स्थित स्मी गत सन्देह आ मोर कौन सन्देह ना जो कहती एम सहित युद्ध करवा ठीक हम नहीं पाप हम ये सब विभिन्न प्रकार कथ जो कहती बर्तमान मुझ मोर बता सन्देह दूर हो जाए कौन स्थित मोर आसे वचनम तब आपण जो कथा कही प्रथम युद्ध करने प्रकृत मुझे बर्तमान मुझे स्थित को आर्तमान युद्ध युद्ध कर तेणु ये भगवद गीतार तीन प्रकार ज्ञान दि जाइए ये ज्ञान विस्तार सब रही गृह ज्ञान विषय मान जहाँ वर्णना कर बृहत्तर ज्ञान विषय वर्णना कर बृहत्तम ज्ञान नवम अध्याय बृहत्तम ज्ञान पंदर अध्याय पुरुषोत्तम विभाग योग से भगवान संबंधी बृहत्तम ज्ञान प्रदान कर तेणु ये जो मैंने बृहत्तम ज्ञान जो मैंने भगवत संबंधी ज्ञान जानवे से भगवत संबंधी ज्ञान बृहत्तम ज्ञान हो भगवान भक्ति भक्ति कले ही भगवान को जानपर ज्ञान मार्ग गले अष्टांग योग मार्ग गले ए भगवान पूर्ण भाव जानपर तेणु भगवान ये जो तीन प्रकार ज्ञान देखते ये निजर स्थित अनुसार किए कौटा ज्ञान प्राप्त किए कौटा ग्रहण कर भगवान भक्त से मैंने ये भक्ति ग्रहण करते भक्ति मार्ग तेणु भगवान चाहते यही जो भक्ति रही बृहत्तम ज्ञान रोच ये ज्ञान को जो मैंने प्रसार करेंगे से मैंने भगवान का सब अत्यंत प्रिय भगवद गीता द्वादश अध्याय भक्ति योग द्वादश अध्याय भक्ति योग ये भगवान कहते किए मोर प्रिय सत आठटी श्लोक भगवान कहते जो मैंने दुखरे उद्विग्न हो सुखनी से मोर बहुत प्रिय जो मैंने अने मान मंगल करती उपकार करती ये मोर बहुत प्रिय ये भाव में अनेक कथा कही किंतु यही अठर अध्याय भगवान कहे तो सबुठ मोर प्रिय किए ना जयदम परम भूयंग मद भक्त अभिधा सती न तो तस्मात मनुष्य कश्चन में प्रिय कृतम दुटी श्लोक एक कथा कही जो मैंने ये भगवान भक्ति प्रचार करती भगवान कहते मोर किए अधिक प्रियतम नुहतु न तो तस्मात मनुष्य कश्चन में प्रिय प्रतम आउ किए मोर प्रियतम नुहतु तेणु ये आम अनुमान कर जो मैंने भगवान भक्त जो मैंने भगवान भक्ति प्रचार कर भगवान कथा प्रचार कर भगवान नाम प्रचार कर प्रभुपाद महाराज सी के भगवान प्रिय नई तेणु भगवद गीतार ज्ञान जो रही समस्त वैदिक शास्त्र ज्ञान प्रदान करेणु आमको आम तो ये करें पाठ कर कथा कहीदे तीन प्रकार ज्ञान प्रदान कर जय श्री भगवद गीता की जय श्री गोपाल महाराज की जय श्री गुरुदेव की अनंत कोटि वैष्णव ताई गोपी।